ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध षाठ्य अध्याय श्लोक 46 अस्तु अम्बुजाख्य मम तव मम ते चरणानुराग अस्तु अम्बुजाख्य मम ते चरणानुराग आत्मन रतस्य मयि चानतिरिक्त दृष्टे आत्मन रतस्य मयि चानतिरिक्त दृष्टे जर्ह्यस्य बुद्धय उपात रजो अतिमात्रो जर्ह्यस्य बुद्धय उपात रजो अतिमात्रो मामीख्यसे तदुहनः परमानुकम्पा मामीख्यसे तदुहनः परमानुकम्पा अस्तु अम्बुजाख्य मम ते चरणानुराग आत्मन रतस्य मयि चनतिरिक्त दृष्टे जर्ह्यस्य बुद्ध उपात रजोतिमात्रो मामीख्यसे तदुहनः परमानुकम्पः अस्तु अम्बुजाख्य मम ते चरणानुराग आत्मन रतस्य मयि चानतिरिक्त दृष्टे जर्ह्यस्य बुद्धय उपात रजोतिमात्रो मामीख्यसे तदुहन परमानुकम्पा ଫଟୋ ଉଠେଇଲେ ପରା ମାତାଜୀ ଓହୋ ମୁଁ ଆଗରୁ ପଠେଇଛି ଆମର ଆଡମାୟର ଗ୍ରୁପରେ ଅଛି ଯାଇନି ମୁଁ କିନ୍ତୁ ପଠେଇଥିଲି ସେଟା ବୁଲେଇକିରି ଗଲେ ହେବ ବୋଧେ ନା କ'ଣ अस्तु अम्बुजाख्य मम ते चरणानुराग आत्मन रतस्य मयि चानतिरिक्त दृष्टे जर्ह्यस्य बुद्धय उपात रजोतिमात्रो मामीख्यसे तदुहन परमानुकम्पा श्लोकर अनुवाद ଏ କମଳ ନୟନ ଯଦିଓ ଆପଣ ଆତ୍ମତୃପ୍ତ ଏବଂ ସେଥିପାଇଁ କଦାଚିତ ମୋ ପ୍ରତି ଆପଣ ମନୋଯୋଗ ପ୍ରଦାନ କରନ୍ତି ତଥାପି କୃପା କରନ୍ତୁ ଆପଣଙ୍କ ପାଦ ପଦ୍ମରେ ଯେପରି ଅଟଳ ପ୍ରେମ ପ୍ରକାଶିତ ହେଉ ବାସ୍ତବରେ ଆପଣଙ୍କ କରୁଣା ଦୃଷ୍ଟିରେ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ସେତେବେଳେ ଆପଣଙ୍କ ପରମ ଅନୁକମ୍ପା ମୋ ପ୍ରତି ପ୍ରଦର୍ଶିତ ହୋଇଥାଏ ହରେ କୃଷ୍ଣ ଅବସ୍ଥ ଭକ୍ତ ସଜ୍ଜନ ବୃନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି ତେଣୁ ଏ ଯେଉଁ 34-48 ଏ 15 ଶ୍ଲୋକରେ ରୁକ୍ମିଣୀ ଦେବୀ ଭଗବାନ ଯାହା ସବୁ କହିଥିଲେ ଭଗବାନଙ୍କର କୌଣସି ଦୋଷ ନାହିଁ କିନ୍ତୁ ଭଗବାନ 16 ଦୋଷ ପ୍ରଦର୍ଶନ କରିଛନ୍ତି ତା ପୂର୍ବରୁ ଯେଉଁ ଭଗବାନ କହିଥିଲେ ଉପହାସରେ କହିଥିଲେ କିନ୍ତୁ ସେ ସବୁ 16 ଯେଉଁ ଦୋଷ ଭଗବାନ ପ୍ରଦର୍ଶନ କରିଥିଲେ ବା ଯୁକ୍ତି ସ୍ଥାପନ କରିଥିଲେ ରୁକ୍ମିଣୀ ଦେବୀ ସେସବୁ ଖଣ୍ଡନ କଲେ ଆ ପୂର୍ବ ଶ୍ଳୋକ ପର୍ଯ୍ୟନ୍ତ 45 ଶ୍ଳୋକରେ ସବୁ ଖଣ୍ଡନ କରିଦେଇଛନ୍ତି ବର୍ତ୍ତମାନ ଏଇ ଦୁଇଟି ଶ୍ଳୋକରେ ନା 46 ନମ୍ବର ଶ୍ଳୋକରେ କହିବେ ବୋଧେ ଖଣ୍ଡନ କରିବେ। ହଁ ଏଇଟା ଲାଷ୍ଟ, ଏଇଟା ଷୋହଳ ନମ୍ବର, ଷୋହଳଟି ଯେଉଁ ଦୋଷ ରହିଛି ଏ 20 ନମ୍ବର ଶ୍ଳୋକରେ ଯେଉଁ ଭଗବାନ ଉପହାସରେ କହିଥିଲେ ସେଇଟାକୁ ଏଇଠି ଏ ଶ୍ଳୋକରେ ଖଣ୍ଡନ କରୁଛନ୍ତି ରୁକ୍ମିଣୀ ଦେବୀ। 20 ନମ୍ବର ଶ୍ଳୋକରେ ଭଗବାନ କହିଥିଲେ, ଉଦାସୀନା ଭୟଂ ନୂନଂ ନ ସ୍ତ୍ରୀ ଅପତ୍ୟାର୍ଥ କାମୁକଃ ଆତ୍ମଲବ୍ଧ୍ୟାସ୍ମୟେ ପୂର୍ଣ୍ଣା ଗେହୟୋ ଜ୍ୟୋତିରକ୍ରିୟା। ଭଗବାନ କହୁଛନ୍ତି ମୁଁ ଉଦାସୀନ, ଭୟଂ ନୂନ, ନ ସ୍ତ୍ରୀ ଅପତ୍ୟାର୍ଥ କାମୁକା, ତାଙ୍କର କୌଣସି କାମନା ନାହିଁ, ଉଦାସୀନ ଭାବରେ ସେ ରହିଛନ୍ତି। ସ୍ତ୍ରୀ ପୁତ୍ର ଆଉ ଅର୍ଥ ଏସବୁ କୌଣସି ସେ କାମନା କରନ୍ତି ନାହିଁ। ଆତ୍ମଲବ୍ଧ୍ୟାସ୍ମହେ ପୂର୍ଣ୍ଣ, ନିଜେ ନିଜର ଆତ୍ମାରେ ସେ ପୂର୍ଣ୍ଣ। ଗେହୟୋ ଜ୍ୟୋତିର କ୍ରିୟା, ତେଣୁ ଦେହ ଗୃହପତି ଅଗ୍ନି ସଦୃଶ ନିଷ୍କ୍ରିୟ। ଏଇଭଳି ଭାବରେ ଭଗବାନ ଯେଉଁ 20 ନମ୍ବର ଶ୍ଳୋକରେ କହିଥିଲେ, ଯାହା ଶୁଣିକରି ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯାଇଥିଲେ। ଭଗବାନ ଯାହା ସବୁ କହିଥିଲେ ସେସବୁ ଶୁଣିସାରିଲା ପରେ ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ବର୍ତ୍ତମାନ ଏ ଶ୍ଳୋକରେ ସେ ଯେଉଁ 20 ନମ୍ବର ଶ୍ଳୋକକୁ ଖଣ୍ଡନ କରିଛନ୍ତି, ଭଗବାନ ଉଦାସୀନ ଭୟଂ ନୂନ ନ ସ୍ତ୍ରୀ ଅପତ୍ୟ କାମୁକା, ଭଗବାନ ଉଦାସୀନ, ତାଙ୍କର କୌଣସି ଆସକ୍ତି ନଥାଏ କାହା ପ୍ରତି, ଯେଉଁ କହିଛନ୍ତି ଏଇଟାକୁ ଖଣ୍ଡନ କରୁଛନ୍ତି, ପୁଣି ସ୍ଥାପନ ମଧ୍ୟ କରିବେ। ତେଣୁ ଏ କହୁଛନ୍ତି ହେ ଅମ୍ବୁଜାକ୍ଷ, ଭଗବାନଙ୍କ ପାଖରେ ସେ ଉପସ୍ଥିତ ରହିଛନ୍ତି, ତେଣୁ ଭଗବାନଙ୍କ ସୌନ୍ଦର୍ଯ୍ୟଟାକୁ ସେ ପୂର୍ଣ୍ଣ ଭାବରେ ଉପଲବ୍ଧି କରୁଛନ୍ତି। ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି ଏବଂ ଇଏ ମଧ୍ୟ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ମଧ୍ୟ ଲକ୍ଷ୍ମୀ ଦେବୀ, ଏସବୁ ସ୍ପିରିଚୁଆଲ ପ୍ଲେନ୍ର କଥା। ଏସବୁ କ'ଣ ଏ ତିନି ଗୁଣରୁ ଉର୍ଦ୍ଧ୍ୱରେ ଯେ ବୈକୁଣ୍ଠ ଜଗତର କଥା, ଏମାନେ ସବୁ ବୈକୁଣ୍ଠ ଜଗତରୁ ଆସିଛନ୍ତି, ଭଗବତ ଧାମରୁ ସବୁ ଆସିଛନ୍ତି। ଏମାନେ ସବୁ ଆମର ଯେମିତି ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଭୌତିକ ଜଗତରେ ଯାହା ସବୁ ରହିଛି ତା'ଠାରୁ ଭିନ୍ନ ପ୍ରକୃତି ସେଇଟା। ଭଗବତ ଗୀତା ଆମର ଭୌତିକ ଜଗତରେ ଆମେ ଯାହା ସବୁ ଦେଖୁଛେ, ଇଏ ସବୁ ସୃଷ୍ଟି ହେଉଛି, କିଛି କାଳ ରହୁଛି, ତାପରେ ଧ୍ୱଂସ ହୋଇଯାଉଛି, କିନ୍ତୁ ଆଉ ଗୋଟେ ପ୍ରକୃତି ରହିଛି ଯେଉଁ ପ୍ରକୃତି ଆଠାରୁ ପୂର୍ଣ୍ଣ ଭିନ୍ନ। ହଁ, ଯେଉଁଟା କହିଲେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଯେ କ'ଣ ଇଏ ବ୍ରହ୍ମାଙ୍କର ଦିନରେ ସବୁ ସୃଷ୍ଟି ହୁଏ, ପୁଣି ସବୁ ଧ୍ୱଂସ ହୋଇଯାଏ ରାତିରେ, କିନ୍ତୁ ଏଭଳି ଏକ ଆଉ ଗୋଟେ ପ୍ରକୃତି ରହିଛି ଯେଉଁ ପ୍ରକୃତିରେ ଏସବୁ ନଥାଏ, ସେସବୁ ସୃଷ୍ଟି ସ୍ଥିତି ପ୍ରଳୟ ଏସବୁ ନଥାଏ। ତେଣୁ ଏ ଭୌତିକ ଜଗତର ସିଏ ହେଉଛି କ'ଣ, ଭୌତିକ ଜଗତଟା ହେଉଛି ସେ ଚିତ୍ ଜଗତର ବିକୃତ ପ୍ରତିଫଳନ। ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଲେ ନା, ଉର୍ଦ୍ଧ୍ୱ ମୂଳ ମଦ ସାକମ ଅଶ୍ୱତଂ ପ୍ରାହୁର ଅଭ୍ୟମ ଛନ୍ଦାଂଶ ଯଶ ପର୍ଣ୍ଣାନି ଯସ୍ତଂ ବେଦ ସବେଦବିତ୍। ଏଭଳି ଗୋଟିଏ ଜଗତ ଅଛି ବା ବୃକ୍ଷ ରହିଛି ଯାହାର ମୂଳ ସବୁ ଉପରକୁ, ଡାଳ ପତ୍ର ଇତ୍ୟାଦି ସବୁ ତଳକୁ ରହିଛି। ଏଇଟାକୁ ଯେଉଁମାନେ ଜାଣନ୍ତି, ଏଇ ବଟବୃକ୍ଷକୁ ଯେଉଁମାନେ ଜାଣନ୍ତି ସେମାନେ ବିଦ୍ୱାନ ବ୍ୟକ୍ତି। ଅର୍ଥାତ୍ ଏଇ ଭୌତିକ ଜଗତକୁ ଯେଉଁମାନେ ଜାଣନ୍ତି ଏଇଟା ଚିତ୍ ଜଗତର ବିକୃତ ପ୍ରତିଫଳନ, ସେମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି, ସଭେଦବିତ୍। ତେଣୁ ଇଏ ପ୍ରକୃତ ଜଗତର ହେଉଛି ସେଇଠି ଚିତ୍ ଜଗତର, ପ୍ରକୃତ ଜଗତର କଥା ସେଠିକାର କଥା ଆମେ ବୁଝିପାରିବା ନାହିଁ, କାରଣ ସେସବୁ ବିଷୟରେ ଯେଉଁମାନେ ଜାଣିନାହାନ୍ତି ସେମାନେ ଭୌତିକ ଜଗତ ହିସାବରେ ଚିନ୍ତା କରିବେ। କିନ୍ତୁ ସେଇଠି ହେଉଛି କ'ଣ, ସେ ହେଉଛି ଆଧ୍ୟାତ୍ମିକ ସ୍ତରର କଥା, ଇଏ ହେଉଛି ଭୌତିକ ସ୍ତରର କଥା, ଭୌତିକ ସ୍ତରର ଠାରୁ ବହୁତ ଉର୍ଦ୍ଧ୍ୱରେ ସେଇଟା ଆଧ୍ୟାତ୍ମିକ ଜଗତ। ତେଣୁ ଆଧ୍ୟାତ୍ମିକ ଜଗତର ସେମାନେ, ତେଣୁ ସେଇଟାକୁ ଆମକୁ ବୁଝିବା ପାଇଁ ହେଲେ ସେହିସବୁ ଯେଉଁମାନେ ସେସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କଠାରୁ ଯେ ବୁଝିବା। ଆଜି ଯେଉଁ ରହିଛନ୍ତି ସେହି ସନ୍ଧ୍ୟାବେଳର କଥା ରୁକ୍ମିଣୀ ଦେବୀ ଯେଉଁ ଭଗବାନଙ୍କ ସହିତ ଯେଉଁ କଥା ହେଉଛନ୍ତି 15 ଶ୍ଳୋକରେ ଭଗବାନଙ୍କୁ ଏଇଭଳି ଭାବରେ ଉତ୍ତର ଦେଇଛନ୍ତି। ତେଣୁ ଭଗବାନଙ୍କର ରୂପ ସୌନ୍ଦର୍ଯ୍ୟ ଯୋଗୁଁ ସେ ଆସ୍ୱାଦନ କରୁଛନ୍ତି। ଆ ପୂର୍ବରୁ ଯେଉଁ ଆମେ ବର୍ଣ୍ଣନା କରିଛେ, ଯେଉଁ ରୁକ୍ମିଣୀଙ୍କର ମହଲ ରହିଛି, କେତେ ସବୁ ଐଶ୍ୱର୍ଯ୍ୟ ରହିଛି ସେଠି, ମଣି ମାଣିକ ଇତ୍ୟାଦି କେତେ କ'ଣ ସବୁ ରହିଛି, ଏବଂ ବହୁତ ସୁନ୍ଦର ଭାବରେ ସଜ୍ଜିତ ହୋଇଛି ସେ ଗୃହ, ଏବଂ ବିଭିନ୍ନ ପ୍ରକାର ଫୁଲମାଳ ଇତ୍ୟାଦିରେ ସୁବାସିତ ହେଉଛି। ମନ୍ଦ ମନ୍ଦ ପବନ ଆସୁଛନ୍ତି, ବାୟୁ ସମୀରଣ ସମୀରଣ ଯେଉଁ ରହିଛି, ଧୀର ଧୀର ସମୀରେ ଏସବୁ ଏଇଭଳି ଭାବରେ ସେଇଭଳି ଶୋଭାଯୁକ୍ତ ହୋଇକରି ଭଗବାନ ବସିଛନ୍ତି। ଚନ୍ଦ୍ର କିରଣ ଆସି ପଡ଼ୁଛି ସେଇଠି। ତେଣୁ ଭଗବାନଙ୍କର ରୂପ ଆହୁରି ସୁନ୍ଦର ହୋଇଯାଉଛି। ଭଗବାନ ରୂପ ତ ସୌନ୍ଦର୍ଯ୍ୟ ରହିଛି, କିନ୍ତୁ ଆହୁରି ସୁନ୍ଦର ଦେଖାଯାଉଛି। ଏଇଭଳି ଭାବେ ପ୍ରକୃତିର ସୌନ୍ଦର୍ଯ୍ୟରେ ଭଗବାନ ସୌନ୍ଦର୍ଯ୍ୟ ଆହୁରି ଅଧିକ ମଣ୍ଡିତ ହେଉଛି। ତେଣୁ ସେହି ସୌନ୍ଦର୍ଯ୍ୟ ଦେଖିକରି ବର୍ତ୍ତମାନ ରୁକ୍ମିଣୀ ଦେବୀ ଏଇ ଶ୍ଳୋକଟି କହୁଛନ୍ତି, କହୁଛନ୍ତି ହେ ଆମ୍ବୁଜାକ୍ଷ ଅସ୍ତୁ, ସେଇଟା ହଉ ଅସ୍ତୁ, ଆମେ ପ୍ରାର୍ଥନା କରିବା ଏଇଟା ପ୍ରଭୁ ଏତିକି କ'ଣ କୃପା କରନ୍ତୁ, ମୋର ଯେମିତି ଆପଣଙ୍କ ପାଦ ପଦ୍ମରେ ସବୁବେଳେ ପାଇଁ କ'ଣ ରତି ରହିବ, ବା ସବୁବେଳେ ପାଇଁ ଅନୁରାଗ ରହିବ। ଏଇସବୁ ଭକ୍ତମାନେ ଯେଉଁଭଳି ପ୍ରାର୍ଥନା କରନ୍ତି, ଆଜି ରୁକ୍ମିଣୀ ଦେବୀ ସେଇଭଳି ପ୍ରାର୍ଥନା କରୁଛନ୍ତି। ଆସ୍ତୁ ଅମ୍ବୁଜାକ୍ଷ, ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟ ରହିଛି, ତାକୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିଦେଲେ ଅମ୍ବୁଜାକ୍ଷ। ଭଗବାନଙ୍କର ଯେଉଁ ଚକ୍ଷୁ ରହିଛି ଏତେ ସୁନ୍ଦର ରହିଛି, ପଦ୍ମ ଠାରୁ ଆଉ କିଛି ଭୌତିକ ଜଗତରେ ସୁନ୍ଦର ବସ୍ତୁ ନାହିଁ, ସେଇଥିପାଇଁ ଭଗବାନଙ୍କର ରୂପକୁ ଏଇ ପଦ୍ମ ସହିତ ତୁଳନା କରାଯାଏ। ତେଣୁ ଭଗବାନଙ୍କର ଯେଉଁ ଚକ୍ଷୁ ରହିଛି ଏ ପଦ୍ମ ଭଳି ସୁନ୍ଦର ରହିଛି, ସେଥିପାଇଁ ଏଇ ସମ୍ବୋଧନ କଲେ ଅସ୍ତୁ ଅମ୍ବୁଜାକ୍ଷ। ଭଗବାନଙ୍କର ଚକ୍ଷୁ ଖାଲି ସୁନ୍ଦର, ଆଉ ସବୁ ଶରୀରର ଅଙ୍ଗ ଅସୁନ୍ଦର ତା ନୁହଁ, ଏ ଚକ୍ଷୁ ମାଧ୍ୟମରେ ଇଏ ଗୋଟେ ପ୍ରତୀକ ହିସାବରେ ଭଗବାନ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ ପ୍ରକାଶିତ ହେଉଛି, ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ। ତେଣୁ ଏ ଗୋଟିଏ ଶବ୍ଦରେ ଏସବୁ ତାଙ୍କର ପୂର୍ଣ୍ଣ ଶରୀର ସୌନ୍ଦର୍ଯ୍ୟ ପ୍ରକାଶିତ ହେଉଛି, ବୁଝିବାକୁ ପଡ଼ିବ ଏଇଟା। ତେଣୁ ଏଭଳି ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ଲକ୍ଷ୍ମୀ ଦେବୀ ସେଟାକୁ ଦର୍ଶନ କରୁଛନ୍ତି। ତେଣୁ ସେ କହୁଛନ୍ତି ଅସ୍ତୁ ଅମ୍ବୁଜାକ୍ଷ ମମତେ ଚରଣାନୁରାଗ। ତେଣୁ ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ। ଆ ପୂର୍ବରୁ ଯେଉଁ ଭଗବାନ ଯେଉଁ ସବୁ କଥା କହିଥିଲେ, ଯାହା ଶୁଣିକରି ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯାଇଥିଲେ, ବର୍ତ୍ତମାନ ସେ ଯେଉଁ 20 ନମ୍ବର ଶ୍ଳୋକକୁ ଖଣ୍ଡନ କରି କହୁଛନ୍ତି, ପ୍ରଭୁ ଆପଣଙ୍କର ଅମ୍ବୁଜାକ୍ଷ ମମତେ ଚରଣାନୁରାଗ, ଆପଣଙ୍କ ପାଦ ପଦ୍ମରେ ମୋର ଅନୁରାଗ ରହୁ। ଅନୁରାଗ ବହୁତ ଉନ୍ନତ ସ୍ତରର କଥା, ଖାଲି ଆମେ ଅନ୍ୟ ଶବ୍ଦ ଭଳି ଶବ୍ଦଟା କହିଦେଲେ ହେବ ନାହିଁ, ଏ ତ ବହୁତ ଉନ୍ନତ ସ୍ତରର କଥା ଅନୁରାଗ। ଭକ୍ତିର ସାମର ସୁନ୍ଦର ବର୍ଣ୍ଣନା କରାଯାଇଛି, କିଭଳି ଜଣେ ସେହି ସ୍ତରକୁ ପହଞ୍ଚିବ ଅନୁରାଗ ସ୍ତର, କୁହାଯାଉଛି କ'ଣ ନା, ଭକ୍ତିର ସାମର ସୁନ୍ଦର ଶିଳ ରୂପ ଗୋସ୍ୱାମୀ କହୁଛନ୍ତି, ପ୍ରଥମେ ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ ତତ ଭଜନ କ୍ରିୟା। ଆମେ କେତେ ନିମ୍ନ, ମାନେ ଆମେ କେଉଁ ସ୍ତରରେ ଅଛେ ଆମେ ଜାଣିବା, ଏଇଥିରୁ ଆମର କ'ଣ କେଉଁ ସ୍ତର, ପ୍ରଥମେ କିଛି ବିଶ୍ୱାସ ରହିଛି, ସେଥିପାଇଁ ଆମେ ସାଧୁ ସଂଘ କଲେ, ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ, ସାଧୁ ସଂଘ କଲେ ଆମେ ଭଜନ କ୍ରିୟା କରୁଛୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଜନ କ୍ରିୟା କଲେ ଆମର ସବୁ ଅନର୍ଥ ଦୂର ହେବ, ଅନର୍ଥ ନିବୃତ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାଂସ୍ୟ ଇତ୍ୟାଦି ଗୋଟିଏ ପରେ ଗୋଟିଏ ଅନର୍ଥ ସବୁ ରହିଛି। ତେଣୁ ଏ ଅନର୍ଥ ଯେତିକି ଦୂର ହେଉଥିବ ସେତିକି ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା। ତେଣୁ ପ୍ରଥମ ସ୍ତର ହେଉଛି ଭକ୍ତିର, ପ୍ରଥମ ସ୍ତର ହେଉଛି ନିଷ୍ଠା, ନିଷ୍ଠା ଭଗବାନଙ୍କ ସେବାରେ ବା ଭଗବାନଙ୍କର ଭକ୍ତିରେ ନିଷ୍ଠା ଆସିବ, ସେଇଟା ନିଷ୍ଠା ସ୍ତର ହେଉଛି ପ୍ରଥମ ସ୍ତର। ଆଉ ମାନେ ଯେଉଁମାନେ ଉନ୍ନତି କରିବେ ସେମାନେ ରୁଚି ସ୍ତରକୁ ଯିବେ। ରୁଚି ସ୍ତର କହିଲେ ଯେଉଁ ଯେମିତି ଆମେ କହିଛେ, ଯେମିତି ଆଖୁ ରସଟା ମିଠା, କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରହିଛି ସେମାନେ ସେ ମିଷ୍ଟତାକୁ ଆସ୍ୱାଦନ କରିପାରିବେ ନାହିଁ। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ତାଙ୍କର ଏଇ ସେ ଆକୁରସ ପାନ କରିକରି ଯେତେବେଳେ ତାଙ୍କର ଜଣ୍ଡିସ ରୋଗ ଭଲ ହେବ ସେତେବେଳେ ସେଇଟାକୁ ଆସ୍ୱାଦନ କରିବେ, ତେ ମିଷ୍ଟ ରୁଚି ଟେଷ୍ଟଟା ଜାଣିବେ। ତେଣୁ ଭଗବାନଙ୍କ ସେବାରେ ଭଗବାନଙ୍କ ଭକ୍ତିରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦଟା କେତେବେଳେ ପ୍ରାପ୍ତ ହେବ ଆମେ, ନା ଯେତେବେଳେ ଆମର ଅନର୍ଥ ଦୂର ହେବ। ନିଷ୍ଠା, ନିଷ୍ଠାର ଉପର ସ୍ତର ହେଉଛି ଅନର୍ଥ ଯେତିକି ଦୂର ହେଉଥିବ ଆମେ ସେତିକି ଅଗ୍ରଗତି କରୁଥିବା ଭକ୍ତିରେ। ତେଣୁ ଭଗବାନଙ୍କ ସେବାରେ ଯଦି ଆନନ୍ଦ ଆସୁଛି, ରୁଚି ଆସୁଛି, ବୁଝିବାକୁ ପଡ଼ିବ ଆମେ ଅଗ୍ରଗତି କରୁଛେ। କିନ୍ତୁ ଭଗବାନଙ୍କ ସେବା କରିକରି ବା ଭଗବାନଙ୍କର ନାମ ଜପ କରିକରି ବା ଭଗବାନ କଥା ଶ୍ରବଣ କରିକରି ବା ଭଗବାନଙ୍କ ଅନ୍ୟ ଯେଉଁ ସେବା ରହିଛି, ଭକ୍ତି ରହିଛି, ଏସବୁ କରିକରି ଯଦି ଆମର ଆନନ୍ଦ ଆସୁନାହିଁ ତାହେଲେ ବୁଝିବାକୁ ପଡ଼ିବ ଆମେ ସେ ସ୍ତରକୁ ଆସିନାହିଁ, ରୁଚି ସ୍ତରକୁ ଆସିନାହିଁ। କିନ୍ତୁ ଏଇଟା ମଧ୍ୟ ଶେଷ ସ୍ତର ନୁହଁ, ତାହା ଉପରେ ଆହୁରି ତା ଉପରେ କେତେ କ'ଣ ସବୁ ରହିଛି। ତାହା ଉପରେ ହେଉଛି ଆସକ୍ତି ସ୍ତର। ଆସକ୍ତି ସ୍ତର ଆମେ ସବୁଦିନ ସକାଳେ ଯେଉଁ ପ୍ରାର୍ଥନା ସବୁଦିନ ସକାଳେ ଆମେ କହୁଛେ, ଯେଉଁ ନାମରେ 10ଟି ଅପରାଧ ରହିଛି, ଦଶମ ଅପରାଧ ହେଉଛି ଗୁରୁ ମୁଖରୁ ଅନେକ କଥା ଶ୍ରବଣ କରିସାରିଲା ପରେ ମଧ୍ୟ ଭୌତିକ ଆସକ୍ତି ପୂର୍ବବତ୍ ବଜାୟ ରଖିବା। ଏ ଯେଉଁ ଆସକ୍ତି ରହିଛି, ଭୌତିକ ଆସକ୍ତି ରହିଛି, ଏ ଆସକ୍ତି ଭଗବାନ ପ୍ରତି ହେବ, ଆସକ୍ତି ଜିରୋ ହୋଇଯିବ ନାହିଁ, ଆସକ୍ତିଟା ରହିବ କିନ୍ତୁ ଭୌତିକ ପ୍ରତି ନ ରହିକରି ଭଗବାନ ପ୍ରତି ଆସକ୍ତି ରହିବ। ତେଣୁ ଏ କଥା କପିଳଦେବ ମଧ୍ୟ ସେ କଥା କହିଛନ୍ତି, ଆସକ୍ତି ଆସକ୍ତିଟା ଯେଉଁ ରହିଛି ଏ ଆସକ୍ତିଟାକୁ ଆମେ କାଟିକି ଜିରୋ କରିଦେଇ ପାରିବା ନାହିଁ, ଆସକ୍ତିଟା ରହିବ କିନ୍ତୁ ଆସକ୍ତିଟା କେଉଁଠି ରହିବ, କେଉଁଠି ଆମେ ସେ ଆସକ୍ତିକୁ ଲଗାଇବା। ଆମର ବର୍ତ୍ତମାନ ଯେମିତି ଆମେ ଗୋଟେ ଉଦାହରଣ ଦେବା, ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ନିଶାଦ୍ରବ୍ୟ ସେବନ କରୁଛନ୍ତି, ନିଶାଦ୍ରବ୍ୟ ପ୍ରତି ଏତେ ଆସକ୍ତି ରହିଛି ତ୍ୟାଗ କରିପାରୁନାହାନ୍ତି। ଏମିତିକି ସେମାନେ ଚାହିଁଲେ ମଧ୍ୟ ନା ମୁଁ ଆଉ ସିଗାରେଟ୍ ଟାଣିବି ନାହିଁ, କିନ୍ତୁ ସେ ବନ୍ଦ କରିପାରୁନାହାନ୍ତି, କାରଣ ଏଭଳି ଆସକ୍ତି ରହିଛି। ତେଣୁ ଏ ପ୍ରଶ୍ନଟି ପଚାରିଥିଲେ ଭଗବତ ଗୀତାରେ ଅର୍ଜୁନ ପଚାରିଥିଲେ, କାହିଁକି ଲୋକମାନେ ଏସବୁ ପାପ କାର୍ଯ୍ୟ କରୁଛନ୍ତି, ନ ଚାହିଁଲେ ମଧ୍ୟ କାହିଁକି କରୁଛନ୍ତି। ତାର ଉତ୍ତର ସବୁ ଭଗବାନ ଦେଇଛନ୍ତି, ଏ ଆସକ୍ତି ରହିଛି କିନ୍ତୁ ସେହିଭଳି ଭାବରେ ଆସକ୍ତି ଭଗବାନ ପ୍ରତି ଯେତେବେଳେ ଆମର ଆସିବ, ଭଗବାନ ସେବାରେ ସେଇ ଆସକ୍ତି ଆସିବ, ସେତେବେଳେ ଭୌତିକ ଆସକ୍ତିରୁ ଆମେ ମୁକ୍ତ ହୋଇପାରିବା। ସେ ଆସକ୍ତି ନ ଆସିବା ପର୍ଯ୍ୟନ୍ତ ଆମର ଭୌତିକ ଆସକ୍ତି ରହିବ ସେହିଭଳି ଭାବରେ, କାରଣ ଆମେ ଗୋଟେ ଉନ୍ନତତର ସ୍ୱାଦ ପ୍ରାପ୍ତ ହୋଇନାହିଁ, ତେଣୁ ଏ ନିମ୍ନତର ସ୍ୱାଦ ପ୍ରତି ଆସକ୍ତି ରହିବ। ତାପରେ ଆମର ଯେତିକି ଅନର୍ଥ ଦୂର ହେଉଥିବ ସେତିକି ଆମେ ଅଗ୍ରସର ହେଉଥିବା, ଆସକ୍ତି ଉପରେ ଭାବସ୍ତର ରହିଛି। ଭାବସ୍ତରକୁ ଆଚାର୍ଯ୍ୟମାନେ କହୁଛନ୍ତି ଭାବସ୍ତର କ'ଣ ନା, ଯେଉଁ ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି, ସମ୍ବନ୍ଧ ଜ୍ଞାନ, ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। କିଭଳି ଭାବରେ ଆମେ ଭୌତିକ ଜଗତରେ ଯେମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ, ପିତା ମାତା ପୁତ୍ର ସମ୍ବନ୍ଧ, ଏଇସବୁ ଭାଇ ବନ୍ଧୁ ସମ୍ବନ୍ଧ, ଏଇସବୁ ଯେଉଁ ରହିଛି, ସେହିଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ନିର୍ଦ୍ଦିଷ୍ଟ ସମ୍ବନ୍ଧ। ତେଣୁ ଏ ଭାବସ୍ତର ଅର୍ଥ ହେଉଛି ସେଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ, ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସନାତନ ଭାବରେ ସେ ସମ୍ବନ୍ଧଟି ରହିଛି। ଭଗବତ ଗୀତାରେ ଭଗବାନ କହିଲେ, ମୁଁ ବାଂଶ ଜୀବ ଲୋକେ ଜୀବଭୂତ ସନାତନ, ଆମେ ଭଗବାନଙ୍କର ସନାତନ ଭାବର ଅଂଶ, କିନ୍ତୁ ଆମେ ଜାଣିନାହିଁ ଆମେ କେଉଁ ଅଂଶ ଭଗବାନଙ୍କର, ପାଦ ନା ହାତ ନା ମସ୍ତକ ନା କ'ଣ, କେଉଁ କେଉଁ ଅଂଶ ଆମେ ଭଗବାନଙ୍କର ଆମେ ଜାଣିନାହିଁ, ଏ ସେ ଜ୍ଞାନ ଆମର ହୋଇନାହିଁ, କାରଣ ଆମେ ସେ ସ୍ତରକୁ ଯାଇନାହିଁ, ଭାବସ୍ତରକୁ ଯାଇନାହିଁ। ଯେଉଁମାନେ ଭାବସ୍ତରକୁ ଯାଇଛନ୍ତି ସେମାନେ ଜାଣିଛନ୍ତି ଭଗବାନଙ୍କ ସହିତ କେଉଁ ସମ୍ବନ୍ଧ ତାଙ୍କର ରହିଛି, ସେ ସମ୍ବନ୍ଧ ଜ୍ଞାନରେ ଭଗବାନଙ୍କର ସେମାନେ ସେବା କରୁଛନ୍ତି ସେଇ ଅନୁସାରେ। ଇଏ ହେଉଛି ସମ୍ବନ୍ଧ ଜ୍ଞାନ, ସମ୍ବନ୍ଧ ଇଏ ହେଉଛି ଭାବ। ଆପରେ ଯାଇକି ଭଗବତ ପ୍ରେମ ସ୍ତରକୁ ସେମାନେ ଆସିବେ, ଭଗବତ ପ୍ରେମ ସ୍ତରକୁ ସେମାନେ ଆସିବେ, ତାହା ସେଇଠି ସରିଗଲା ତା ନୁହଁ, ପ୍ରେମ ଉପରେ ମଧ୍ୟ ଆହୁରି କଥା ସବୁ ରହିଛି। ସେ କ'ଣ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ସ୍ନେହ ରାଗ, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ। ଏଇ ଯେଉଁ ଅନୁରାଗ, ସେଇ ଅନୁରାଗ କଥା ଏଠି ରହୁଛି, ସେଇ ପ୍ରାର୍ଥନା କରୁଛନ୍ତି ଲକ୍ଷ୍ମୀ ଦେବୀ। ଏମାନେ ଭଗବାନଙ୍କର ଶକ୍ତି, ଭଗବାନ ସହିତ ଏହିଭଳି ଭାବେ ରହିଛି, ଭାବ ଅନୁରାଗ ରାଗ ଅନୁରାଗ ସବୁ ରହିଛି। କିଏ କାହା କେଉଁ ସମ୍ବନ୍ଧରେ ଶାନ୍ତ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏସବୁ ବିଭିନ୍ନ ପ୍ରକାର ଯେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ମାଧ୍ୟମରେ ସେ କେଉଁ ସ୍ତରକୁ ଯାଇପାରିବେ, ପ୍ରେମର କେଉଁ ସ୍ତରକୁ ଯାଇପାରିବେ, ଏଇଟା ସବୁ ଭକ୍ତି ସାମ୍ରତ ସିନ୍ଧୁରେ ବା ଉଜ୍ଜଳ ନୀଳମଣିରେ ଏସବୁ ବର୍ଣ୍ଣନା କରାଯାଇଛି, ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ରୁକ୍ମିଣୀ ଦେବୀଙ୍କର ଭଗବାନ ପ୍ରତି ଅନୁରାଗ ରହିଛି, ସବୁବେଳ ପାଇଁ ଅନୁରାଗ ରହିଛି। ଏମିତି କେତେବେଳେ ସମୟ ନଥିଲା, ସେ ଅନୁରାଗ ନଥିଲା ଭଗବାନ ପ୍ରତି। ଆମର ଆମେ ଭଗବାନ ତ ଭୁଲି ଯାଇଛେ, ଅନୁରାଗ ଆମର କ'ଣ ସମ୍ବନ୍ଧ ଜ୍ଞାନ କ'ଣ ଆସିଲା, ଆମେ ତ ସମ୍ବନ୍ଧ ଜ୍ଞାନ ଜାଣିନାହିଁ। କିନ୍ତୁ ରୁକ୍ମିଣୀ ଦେବୀ ଭଗବାନ ସହିତ ନିତ୍ୟ ସମ୍ବନ୍ଧ ରହିଛି, ସେ କେବେ ହେଲେ ସେ ଭଗବାନ ସେ ସମ୍ବନ୍ଧକୁ ଭୁଲନ୍ତି ନାହିଁ। ଏମାନେ ସବୁ ନିତ୍ୟ ମୁକ୍ତ, ମାନେ ଭଗବାନଙ୍କର ଶକ୍ତି, ସାଧାରଣ ବ୍ୟକ୍ତି ନୁହନ୍ତି, ମାନେ ଭଗବାନଙ୍କ ଶକ୍ତି। ତେଣୁ ସେ ପ୍ରାର୍ଥନା କରୁଛନ୍ତି, କ'ଣ ଦୀନତା ଭାବରେ, ଦୀନ ଭାବରେ ଏ ପ୍ରାର୍ଥନାଟି କରୁଛନ୍ତି। କିନ୍ତୁ ପ୍ରକୃତରେ ଭଗବାନ ସହିତ ତାଙ୍କର ସବୁବେଳେ ସେ ଅନୁରାଗ ରହିଛି। ତେଣୁ ଏଠି ସେ ପ୍ରାର୍ଥନା କରୁଛନ୍ତି, ମମତେ ଚରଣାନୁରାଗ, ସେ ଚରଣରେ ମୋର ଅନୁରାଗ ରହୁ, ଏତିକି କରନ୍ତୁ। ଅସ୍ତୁ ଅମ୍ବୁଜାକ୍ଷେ ମମତେ ଚରଣାନୁରାଗ, ଆପଣଙ୍କ ପାଦ ପଦ୍ମରେ ମୋ ଅନୁରାଗ ରହୁ, ଏତିକି ପ୍ରାର୍ଥନା ସ୍ୱୀକାର କରନ୍ତୁ ଭଗବାନ ପ୍ରଭୁ। ଏଇଭଳି ଭାବରେ ଏଇ ଭାବରେ ପ୍ରାର୍ଥନା କରାଯାଉଛି। ଏଇଟା ଯେମିତି ଆମେ ଦେଖୁଛେ ଆମର ବୈଷ୍ଣବ କବିମାନେ ବିଭିନ୍ନ ପ୍ରକାର ସବୁ ଯେଉଁ ସଙ୍ଗୀତ ରଚନା କରିଛନ୍ତି, ବିଭିନ୍ନ ପ୍ରକାର ପ୍ରାର୍ଥନା ସବୁ ରହିଛି, ରାସ୍ୟମୟୀ ଏ ବିଭିନ୍ନ ପ୍ରକାର ସ୍ତରର ସଙ୍ଗୀତ ସବୁ ରହିଛି। ଏ ପ୍ରାର୍ଥନା ଭଗବାନଙ୍କୁ ଆମେ କେମିତି ପ୍ରାର୍ଥନା କରିବା ସେଇଟାକୁ ଭକ୍ତ ଆମର ମହାଜନମାନେ ସେଇଟାକୁ ଦେଖାଇ ଦେଇଛନ୍ତି। ଯେମିତି ଭକ୍ତିବିନୋଦ ଠାକୁର, ଅସଂଖ୍ୟ ସଙ୍ଗୀତ ରହିଛି ତାଙ୍କର ଭକ୍ତିବିନୋଦ ଠାକୁରଙ୍କର, ତେଣୁ ତା ଦେହରେ ଗୋଟେ ସଙ୍ଗୀତ ରହିଛି, ଭଗବାନ ପ୍ରାର୍ଥନା କରାଯାଉଛି। ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ, ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ନାହିଁ ମାଗି ଦେହ ବିଦ୍ୟା ଧନ ଜନ, ବିଷୟ ଯେ ପ୍ରୀତି ଏବେ ଆଛଏ ଆମାର, ବିଷୟ ଯେ ପ୍ରୀତି ଏବେ ଆଛଏ ଆମାର, ସେଇ ମତ ପ୍ରୀତି ହେଉକ ଚରଣେ ତୁମାର, ସେଇ ମତ ପ୍ରୀତି ହେଉକ ଚରଣେ ତୁମାର। ଏଇଭଳି ଭାବରେ ଅନେକ ପ୍ରାର୍ଥନା କରିଛନ୍ତି। ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଗୀତଟା ନା, ଏଠି କ'ଣ କହୁଛନ୍ତି, ଆମର ବିଷୟରେ ଯେଉଁ ପ୍ରୀତି ରହିଛି ସେଇଭଳି ଭାବରେ ପ୍ରୀତି ଭଗବାନଙ୍କ ପାଦପଦ୍ମରେ ରହୁ, କିନ୍ତୁ ଏଭଳି ଭାବରେ ପ୍ରାର୍ଥନା ରୁକ୍ମିଣୀ ଦେବୀ କରିପାରିବେ ନାହିଁ, କାରଣ ତାଙ୍କର ବିଷୟରେ ପ୍ରୀତି ନାହିଁ। ଆମେ ଯେହେତୁ ବଦ୍ଧ ଜୀବ, ଆମର ବିଷୟ ପ୍ରତି ବହୁତ ଆସକ୍ତି ରହିଛି, ବିଷୟ ପ୍ରତି ପ୍ରୀତି ରହିଛି, କିନ୍ତୁ ଏମାନେ ମୁକ୍ତ ଜୀବ, ତାଙ୍କର ବିଷୟ ପ୍ରତି କୌଣସି ଆସକ୍ତି ନଥାଏ। ତେଣୁ ସିଏ ଖାଲି ଏତିକି କହିଲେ ଯେ ଆପଣଙ୍କ ପାଦ ପଦ୍ମ ପ୍ରତି ମୋର ଅନୁରାଗ ରହୁ, ଚରଣାନୁରାଗ, ଏ ନିତ୍ୟ ଭାବରେ ସେ ଅନୁରାଗରେ ସମ୍ବନ୍ଧିତ ରହିଛନ୍ତି ରୁକ୍ମିଣୀ ଦେବୀ। ତେଣୁ ତା'ପର ଲାଇନ୍ରେ କହୁଛନ୍ତି, ଆତ୍ମନ ରତସ୍ୟ ମୟି ଚାନତିରିକ୍ତ ଦୃଷ୍ଟେ, ଆତ୍ମନରତ ରତସ୍ୟ ଭଗବାନ, ଭଗବାନ ହେଉଛନ୍ତି ଆତ୍ମାରାମ, ଆତ୍ମାରେ ସେ ଆନନ୍ଦିତ ହୁଅନ୍ତି। ଆମେ ପ୍ରକୃତରେ ସମସ୍ତେ ଆତ୍ମାରାମ ହେବା କଥା, କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସବୁ ଇନ୍ଦ୍ରିୟାରାମ ହୋଇଯାଇଛେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେଉଁ ରହିଛନ୍ତି କ'ଣ, ଯେଉଁ ସମସ୍ତେ ପ୍ରାୟ ଇନ୍ଦ୍ରିୟାରାମ, ଭଗବାନ ଗୋଟେ ଚକ୍ର ସୃଷ୍ଟି କରିଛନ୍ତି ଭୌତିକ ଜଗତରେ, ଯେଉଁମାନେ ବଦ୍ଧ ଜୀବନଯାପନ କରୁଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଗୋଟେ ଚକ୍ର ସୃଷ୍ଟି କରିଛନ୍ତି। ତୃତୀୟ ଅଧ୍ୟାୟରେ ଭଗବାନ ସେଇଟା କହିଲେ, କ'ଣ ସେ ଚକ୍ର ନା କ'ଣ ଯେଉଁ ରହିଛି, ଅନାଦ ଭବତି ଭୂତାନି ପର୍ଜନା ପର୍ଜନା ଧନ ସମ୍ଭବ ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ କର୍ମ ବ୍ରହ୍ମୋଦ୍ଭବ ବିଧି ବ୍ରହ୍ମାଙ୍କର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତି ଏବଂ ପ୍ରବର୍ତ୍ତିତ ଚକ୍ରଂ। ଏଇଭଳି ଭାବରେ ଗୋଟେ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି। ସେଇଟା ହେଉଛି କ'ଣ ନା, ପ୍ରଥମେ ହେଲା ଆମର ଯେଉଁ ଆବଶ୍ୟକତା ରହିଛି ସେଇଟା ହେଉଛି ଅନ୍ନ, ଭୂତାନି କ'ଣ ସେଇଟା ଶୋକ ପ୍ରଥମେ କହିଲି ହେଉଛି ଅନ୍ନାଦ ଭବତି ଭୂତାନି, ଜୀବମାନଙ୍କର ଖାଲି ମନୁଷ୍ୟ ନୁହଁ ପଶୁପକ୍ଷୀ ଇତ୍ୟାଦି ସମସ୍ତଙ୍କର ଏଇସବୁ ଖାଦ୍ୟ ମାଧ୍ୟମରେ ସେମାନେ ଜୀବନଯାପନ କରିବେ। ଅନ୍ନାଦ ଭବତି ଭୂତାନି, ଅନ୍ନ କେମିତି ହେବ ନା ପର୍ଜନ ମାଧ୍ୟମରେ ବା ବୃଷ୍ଟି ମାଧ୍ୟମରେ, ବୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ହେବ ନା ବେଦରେ ବିଧିତ ଅନୁମୋଦିତ କର୍ମ ମାଧ୍ୟମରେ ଯଜ୍ଞ ହେବ। ତେଣୁ ଏଇଭଳି ଭାବରେ ଗୋଟେ ଚକ୍ର ରହିଛି ଭଗବାନ ସୃଷ୍ଟି କରିଛନ୍ତି, କିନ୍ତୁ ଅଧିକାଂଶ ଲୋକ ଶତକଡ଼ା ଅନୁସୂତ ଭାଗ ଲୋକ ସେ ଚକ୍ରକୁ ଗ୍ରହଣ କରୁନାହାନ୍ତି। ତେଣୁ ଭଗବାନ କହିଲେ ଏବଂ ପ୍ରବର୍ତ୍ତିତ ଚକ୍ରଂ ନାନୁବର୍ତ୍ତୀୟ ତିହଜ ଅଘାୟୁର ଇନ୍ଦ୍ରିୟ ରାମ ମୋଗଂ ପାଠ ସହ ଯୁବତୀ। ଏମାନେ ହେଉଛନ୍ତି ଇନ୍ଦ୍ରିୟା ରାମ, ଏଇ ଚକ୍ରକୁ ସେମାନେ ଗ୍ରହଣ କରୁନାହାନ୍ତି, ଇନ୍ଦ୍ରିୟ ତୃପ୍ତିରେ ଲାଗିଛନ୍ତି। ବର୍ତ୍ତମାନ ଭୋଗ ଲାଗିଲା ଭଗବାନ ପାଖରେ, ଭୋଗ ଲାଗିଲା ପରେ ଯେତେବେଳେ ଘଣ୍ଟ ବାଜିଯିବ କୁଆଡ଼ୁ କୁଆଡ଼ୁ ଆସି ପହଞ୍ଚିଯିବ, ସବୁ ପହଞ୍ଚି ପ୍ରସାଦ ପାଇବା ପାଇଁ ଖାଦ୍ୟ, ଅନ୍ତତ ପକ୍ଷେ ଆମେ ଭଗବାନ ଭୋଗ ଲଗେଇ ଖାଦ୍ୟ ଗ୍ରହଣ କରୁଛେ, କିନ୍ତୁ କେତେଜଣ ଲୋକ ଭଗବାନ ଭୋଗ ଲଗେଇ ଖାଦ୍ୟ ଗ୍ରହଣ କରୁଛନ୍ତି, ଏମାନେ ସବୁ ଇନ୍ଦ୍ରିୟା ରାମ। ତେଣୁ ଭଗବାନଙ୍କୁ ଯେଉଁ ଭୋଗ ଲାଗିଲା ଏଇ ପ୍ରସାଦ ଯେଉଁମାନେ ଗ୍ରହଣ କରିବେ ସେମାନେ ସବୁ ହେଉଛନ୍ତି ଆତ୍ମାରାମ, ଆତ୍ମାରେ ସେମାନେ ଆନନ୍ଦିତ ହୁଅନ୍ତି। ଯସ୍ତୁ ଆତ୍ମରତି ଏବ ସ୍ୟାତ୍ ଆତ୍ମନି ଏବ ତ ସନ୍ତୁଷ୍ଟ ତସ୍ କାର୍ଯ୍ୟ ନ ବିଦ୍ୟତେ। ଅଧିକାଂଶ ଲୋକ ହେଉଛନ୍ତି ଇନ୍ଦ୍ରିୟା ରାମ, ସେ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦେବା ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ସେଇଥିରେ ଲାଗିଛନ୍ତି, ଆତ୍ମା ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ତେଣୁ ସେମାନେ ସବୁ ଇନ୍ଦ୍ରିୟା ରାମ, ଭଗବାନ କହିଲେ ସେମାନେ ହେଉଛନ୍ତି ମୋଗଂ ପାର୍ଥ ସହଜୀବତୀ, ଯଦିଓ ସେମାନେ ବଞ୍ଚିକି ରହିଛନ୍ତି କିନ୍ତୁ ତାଙ୍କର ବଞ୍ଚିବାଟା ବୃଥା, ତାଙ୍କର ଆୟୁଷ ବୃଥା, ତାଙ୍କର ସବୁକିଛି ବୃଥା। ତେଣୁ ଏଇଠି ଭଗବାନ ଆତ୍ମାରାମ, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ଆତ୍ମାରାମ, ସେମାନେ ଆତ୍ମାରେ ଆନନ୍ଦିତ ହୁଅନ୍ତି, ଭୌତିକ ବସ୍ତୁରେ ସେମାନେ ଆନନ୍ଦିତ ହୁଅନ୍ତି ନାହିଁ। ଇଏ ଭଗବାନ ଭକ୍ତଙ୍କର ଲକ୍ଷଣ ହେଉଛି ଏଇଟା, ଦେଖିବା ସେମାନେ କେତେ ଆତ୍ମାରେ ଆନନ୍ଦିତ ହେଉଛନ୍ତି, ଏଇଥିରେ ଜାଣିବା ତାଙ୍କର ସ୍ତର, ଭକ୍ତିର ସ୍ତର। କିନ୍ତୁ ରୁକ୍ମିଣୀ ଦେବୀ ଏମାନେ ସବୁ ସେଇଭଳି ସେଇ ସ୍ତରର, ଏମାନେ ଇନ୍ଦ୍ର ତୃପ୍ତିରେ ଲାଗନ୍ତି ନାହିଁ, ଏମାନେ ହେଉଛନ୍ତି ଭଗବାନଙ୍କର ସେବାରେ ରତ ରହିଛନ୍ତି ସବୁବେଳେ ପାଇଁ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଏ ପ୍ରେମ, କୃଷ୍ଣ ପ୍ରେମ ତାଙ୍କର ସବୁବେଳେ ରହିଛି, ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ତାଙ୍କ ପାଖରେ ରହିଛି। ଆମେ ସେଟାକୁ ହଜେଇ ଦେଇଛେ, ଭଗବାନ ଭୁଲି ଯାଇଛେ, କିନ୍ତୁ ସେମାନେ କେବେ ଭୁଲି ଯାଆନ୍ତି ନାହିଁ। ତେଣୁ ସେ ପ୍ରାର୍ଥନା କରୁଛନ୍ତି ଦିନ ଭାବରେ, ଦିନତା ଭାବରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ଆତ୍ମନ ରତସ୍ୟ, ଆପଣ ଆତ୍ମାରେ ଆନନ୍ଦିତ ହେଲେ ମଧ୍ୟ ମହି ଚ ଅନତିରିକ୍ତ ଦୃଷ୍ଟେ, ଦୃଷ୍ଟେ ଯେହେତୁ ସେ ଭଗବାନ ଆତ୍ମାରାମ, ସେ କାହିଁକି ଅନ୍ୟ ପ୍ରତି ଦୃଷ୍ଟି ରଖିବେ ବା ଚିନ୍ତା କରିବେ ବା ତାଙ୍କର ଆକର୍ଷଣ ଆସିବ ବା ତାଙ୍କର କୌଣସି ଇଏ ରହିବ, କ'ଣ ଆସକ୍ତି ରହିବ, ଭଗବାନ ଆତ୍ମାରାମ, ଆତ୍ମାରେ ସେ ଆନନ୍ଦିତ ହୁଅନ୍ତି। କିନ୍ତୁ ଭଗବାନ ଭକ୍ତଙ୍କ ପ୍ରତି ସେଭଳି ଭାବରେ କ'ଣ ସେଭଳି ଭାବରେ ଉଦାସୀନ ନୁହନ୍ତି, ଭକ୍ତଙ୍କ ସହିତ ତାଙ୍କର ଭାବର ଆଦାନ ପ୍ରଦାନ ହୁଏ। ତେଣୁ ଏଠି ସେ କହୁଛନ୍ତି ଆତ୍ମନରତ୍ୟସ୍ୟ ମୟି ଚ ଅନତିରିକ୍ତ ଦୃଷ୍ଟେ, ଅନତିରିକ୍ତ ଅତିରିକ୍ତ ନୁହେଁ, ଅତିରିକ୍ତ ନୁହେଁ କହିଲେ କ'ଣ, ସେମାନେ ଭଗବାନଙ୍କର ଦୁଇଟି ଭାବରେ ଏଇଟା ରୁକ୍ମିଣୀ ଦେଇ ପ୍ରାର୍ଥନା କରୁଛନ୍ତି, ଆମେ କହିବା ଦୁଇଟି ଭାବ ରହିଛି। ଭଗବାନ ଅତି ଆସକ୍ତି ଭାବ ତାଙ୍କ ପ୍ରତି ରହିଛି, ପୁଣି ଅନାସକ୍ତି ଭାବ ମଧ୍ୟ ରହିଛି। ଦୁଇଟି ଭାବରେ ଭଗବାନ ତାଙ୍କ ସହିତ ଏଇ ରୁକ୍ମିଣୀ ଦେବୀ ଯେଉଁ କହିବେ ସେ ବ୍ୟବହାର ବିଷୟରେ କହିବେ। ତେଣୁ ସେ କହୁଛନ୍ତି ଜରି ଅସ୍ୟ ବୃଦ୍ଧୟ ଉପାତ ରଜୋ ଅତି ମାତ୍ର, ଭଗବାନଙ୍କର କୌଣସି କିଛି ଆବଶ୍ୟକତା ନାହିଁ, କାରଣ ସେ ଆତ୍ମାରେ ଆନନ୍ଦିତ ହେଇ ରହୁଛନ୍ତି। କିନ୍ତୁ ତଥାପି ଭଗବାନ ଏଇ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। ଭୌତିକ ଜଗତ ସୃଷ୍ଟି ହେଉଛି, କିଛି କାଳ ରହୁଛି, ପୁଣି ଧ୍ୱଂସ ହେଉଛି। କିଛି କାଳ କହିଲେ ମାନେ ଦିନେ ଦିନ ନୁହଁ କି ବର୍ଷେ ନୁହଁ କି ଶହେ ବର୍ଷ ନୁହଁ, କେତେଟା କୋଟି କୋଟି ବର୍ଷ, କିଛି କାଳ ବୋଲି କୋଟି କୋଟି ବର୍ଷ। ଏ ଭୌତିକ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ। ଏଇଭଳି ଭାବରେ ତାଙ୍କର ରାତ୍ରି ରହିଛି, ଏଇଭଳି ଭାବରେ ତାଙ୍କର ମାସ ରହିଛି, ବର୍ଷ ରହିଛି, 100 ବର୍ଷ ସେ ଜୀବନ ଧାରଣ କରୁଛନ୍ତି। ଏଥିରୁ ଆମେ ଚିନ୍ତା କରିବା କେତେ କୋଟି କୋଟି ବର୍ଷ ବ୍ରହ୍ମାଙ୍କର ଆୟୁଷ। କିନ୍ତୁ ଏଇଟା ହେଉଛି ଭଗବାନଙ୍କର ନିଶ୍ୱାସର ଗୋଟିଏ ନିଶ୍ୱାସର ପରିମାଣ, ଯେସିକ ନିଶ୍ୱସିତ କାଳ ମଥା ଅବଲମ୍ବ୍ୟ, ଗୋଟିଏ ନିଶ୍ୱାସର ପରିମାଣ। ଭଗବାନ ପାଇଁ ସେଇଟା ବଡ଼ ସମୟ ନୁହଁ, ସେଇଟା ଛୋଟିଆ ସମୟ, ଗୋଟିଏ ନିଶ୍ୱାସର ସମୟ। ଆମେ ଯଦି ନିଶ୍ୱାସ ନେଉଛେ, ପୁଣି ଛାଡ଼ୁଛେ, ପୁଣି ଭିତରକୁ ନେଉଛେ, ଏଇଭଳି ଭାବରେ ଚାଲିଛେ ଆମର। ଦିନରେ କେତେଥର ଆମେ ନେଉଛେ ନିଶ୍ୱାସ, ଏସବୁ ରହିଛି। କିନ୍ତୁ ଭଗବାନ ସେଇଭଳି ଭାବରେ, ତେଣୁ ଭଗବାନ ଯେତେବେଳେ ସମୟର ଉପଯୁକ୍ତ ସମୟ ଆସେ, ସେତେବେଳେ ଭଗବାନ ଏ ଭୌତିକ ଜଗତକୁ ସୃଷ୍ଟି କରନ୍ତି। କେମିତି ସୃଷ୍ଟି କରନ୍ତି? ନା ରଜଗୁଣ ମାଧ୍ୟମରେ। ରଜଗୁଣରେ ସୃଷ୍ଟି ହୁଏ, ସତ୍ୟଗୁଣରେ ପାଳନ ହୁଏ, ତମଗୁଣରେ ଧ୍ୱଂସ ହୁଏ। ଏ ଭୌତିକ ଜଗତରେ ତିନୋଟି ଗୁଣ ଯେଉଁ ରହିଛି, ଏ ତିନୋଟି ଗୁଣ ସେ ଭଗବାନଠାରୁ ଆସିଛି। ତେଣୁ ଭଗବାନ ଯେତେବେଳେ ଭୌତିକ ଜଗତକୁ ସୃଷ୍ଟି କରିବା ପାଇଁ ଚିନ୍ତା କରନ୍ତି, ସେତେବେଳେ ତାଙ୍କର ଏଇ ରଜଗୁଣ ପ୍ରକାଶିତ ହୁଏ ଭଗବାନଙ୍କଠାରେ। ଜରି ଅସ୍ୟ ବୃଦ୍ଧୟ ଉପାତ ରଜୋ, ଯେତେବେଳେ ଜରି ଅସ୍ୟ ବୃଦ୍ଧୟ ଉପାତ ରଜୋ, ରଜ କ'ଣ ଅତିମାତ୍ର ରଜଗୁଣରେ ଯେତେବେଳେ ବୃଦ୍ଧି ପାଏ ଭଗବାନ ପାଖରେ, ସେତେବେଳେ ଏ ଭୌତିକ ଜଗତ ସୃଷ୍ଟି ହୁଏ। ମା ମିକ୍ଷସେ ତଦୁହନ ପରମାନୁକମ୍ପା, ସେହି ସମୟରେ ଭଗବାନ ଏଇ ଯେଉଁ ରହିଛି ଭୂତ ପ୍ରକୃତି ରହିଛି, ଏ ଭୂତ ପ୍ରକୃତିକୁ ଇକ୍ଷସେ ଭଗବାନ ଈକ୍ଷଣ କରନ୍ତି। ଏ ଭାଗବତ ଆରମ୍ଭ ଏ ଶାସ୍ତ୍ରରେ ସବୁ ବର୍ଣ୍ଣନା କରେ କେମିତି ସୃଷ୍ଟି, କେମିତି ସୃଷ୍ଟି ହେଉଛି। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ସୃଷ୍ଟିର ରହସ୍ୟ, କିନ୍ତୁ ଏ ସୃଷ୍ଟି ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ଅନ୍ୟ ଶାସ୍ତ୍ରମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ଏ ଯେଉଁ ଭୂତ ପ୍ରକୃତି ରହିଛି, ଭୂତ ପ୍ରକୃତି ଯାହାକୁ କୁହାଯାଏ ପ୍ରଧାନ ପ୍ରଧାନ, ସେଇ ପ୍ରଧାନ ପ୍ରକୃତି ଯେଉଁ ଭୂତ ପ୍ରକୃତି ରହିଛି, ସେ ସମୟରେ ଏସବୁ ସୃଷ୍ଟି କିଛି ହେଇନଥିଲା। ସୃଷ୍ଟି ହେଲା ପରେ ପୁଣି ଧ୍ୱଂସ ହେଇଯାଉ, ଧ୍ୱଂସ ହେଲା ପରେ ଆଉ କିଛି ସୃଷ୍ଟି ନାହିଁ। ତେଣୁ ସେ ସମୟରେ କ'ଣ ରହୁଛି ନା ଏ ଭୂତ ପ୍ରଧାନଟି ରହୁଛି, ଭୂତ ପ୍ରକୃତିଟି ରହୁଛି। ଯେମିତି ବର୍ଣ୍ଣନା କରାଯାଏ ଆକାଶରେ ଗୋଟେ କୋଣରେ ଗୋଟେ ଅନ୍ଧକାର ଭଳି ବାଦଲ ଭଳି ଛାଇ ହେଇକି ଗୋଟେ ସ୍ଥାନ ରହିଛି, ସେଇଭଳି ଭାବେ ଚିଦା ଆକାଶର କଥା ଭଗବାନ ଯେଉଁ ରହିଛନ୍ତି, ଏ ଭୌତିକ ଜଗତରେ ସେ ନଥାନ୍ତି। ଭଗବାନ ଚିତ୍ ଜଗତରେ ରହିଛନ୍ତି, କାରଣାନବ ଜଳ ଯେଉଁ ରହିଛି ସେଇ ଜଳରେ ସେ ଶୟନ କରିଥାନ୍ତି ଭଗବାନ। କାରଣାନବ ଜଳ ଇଏ ବିଷ୍ଣୁ ହେଉଛନ୍ତି ଭଗବାନଙ୍କ ପୁରୁଷ ଅବତାର। ଏ ପୁରୁଷ ଅବତାର ସବୁ ଆସନ୍ତି କାହିଁକି ନା ସୃଷ୍ଟି ପ୍ରକ୍ରିୟାକୁ ବଢ଼େଇବା ପାଇଁ, ଆଗକୁ ବଢ଼େଇବା ପାଇଁ, ସୃଷ୍ଟି ପ୍ରକ୍ରିୟା ହେବ ଆରମ୍ଭ ହେବ, ସେଥିପାଇଁ ଏସବୁ ଆସନ୍ତି ଅବତାର। ପୁରୁଷ ଅବତାର ତିନିଟି ପୁରୁଷ ଅବତାର ରହିଛନ୍ତି, କାରଣଦକ ସାଇ ବିଷ୍ଣୁ, ଗର୍ଭଦକ ସାଇ ବିଷ୍ଣୁ ଏବଂ କ୍ଷୀରଦକ ସାଇ ବିଷ୍ଣୁ। ତେଣୁ କାରଣଦକ ସାଇ ବିଷ୍ଣୁ ଯେତେବେଳେ ସେ ପ୍ରଧାନ ତତ୍ତ୍ୱ ଉପରେ ଈକ୍ଷଣ କରନ୍ତି, ଏଠି ସେ କଥା କହୁଛନ୍ତି, ମା ମିକ୍ଷସେ ତଦୁହ ନ ପରମାନୁକମ୍ପା, ଏ ଭଗବାନ କୃପା ଅନୁକମ୍ପା, ଭଗବାନ କୃପା କରି ଏ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ନହେଲେ ଆମ ଭଳି ଜୀବମାନେ ଯେଉଁ ରହିଛନ୍ତି ଏଇଠି ରହିଯାଇଥାନ୍ତେ ଆମେ। ଆମେ ସବୁ ଭୌତିକ ଜଗତ ଧ୍ୱଂସ ହେଲା ପରେ ଆମେ ସେଇ ବିଷ୍ଣୁଙ୍କର ଗର୍ଭରେ ରହୁଛେ, ଆମେ ସୁପ୍ତ ଭାବରେ ରହୁଛେ, କିନ୍ତୁ ଭୌତିକ ଜଗତରେ ରହୁଛେ। ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣରେ ଯାଇନାହିଁ, ସେତେଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଘୁରି ବୁଲୁଥିବା। ତେଣୁ ଆମ ପ୍ରତି କୃପା କରିବା ପାଇଁ ଭଗବାନ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। କିଭଳି ସୃଷ୍ଟି କରୁଛନ୍ତି ନା ଇକ୍ଷଣ ମାଧ୍ୟମରେ ସେ ଯେଉଁ ପ୍ରଧାନ ତତ୍ତ୍ୱଟି ରହିଛି ତାପରେ ଯେତେବେଳେ ଭଗବାନ ଇକ୍ଷଣ କରନ୍ତି ବା ଦୃଷ୍ଟିପାତ କରନ୍ତି ସେତେବେଳେ ସେ ଯେଉଁ ଯେତେବେଳେ ସୃଷ୍ଟି ଆରମ୍ଭ ହେଉନାହିଁ ସେ ସମୟରେ ଏ ଯେଉଁ ତିନୋଟି ଗୁଣ ରହିଛି ସତ୍ତ୍ୱ ରଜତମ ତିନୋଟି ଗୁଣ ଇଏ କ'ଣ ଇଏ ତାହାର କ'ଣ ସେଇଟା ସାମ୍ୟ ଅବସ୍ଥାରେ ରହିଥାଏ ସତ୍ୱ ରଜସ୍ତମ ସାମ୍ୟ ଅବସ୍ଥାରେ ସମାନ ଭାବରେ ରହିଥାଏ କିନ୍ତୁ ଭଗବାନ ଇକ୍ଷଣ ମାଧ୍ୟମରେ ସେତେବେଳେ ବିଷମତା ସୃଷ୍ଟି ହୁଏ ବିଷମତା ଯେତେବେଳେ ସୃଷ୍ଟି ହୁଏ କେତେବେଳେ ସତ୍ୱଗୁଣ ପ୍ରାଧାନ୍ୟ ହେଲେ ରଜତମ ଗୁଣ କମିଯାଏ କେତେବେଳେ ରଜଗୁଣ ପ୍ରାଧାନ୍ୟ ହେଲେ ସତ୍ୱତମ ଗୁଣ କମିଯାଏ କେତେବେଳେ ତମଗୁଣ ପ୍ରାଧାନ୍ୟ ହେଲେ ରଜ ସତ୍ୱଗୁଣ କମିଯାଏ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଗୁଣତ୍ରୟ ବିଷୟରେ ଭଗବାନ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ରଜସ୍ତମସ୍ୟା ବିଭୁୟ ସତ୍ୟଂ ଭବତି ଭାରତ ସତ୍ୱ ରଜସ୍ତମସ୍ୟ ରଜସତ୍ୱ ତମସ୍ତତା ଏଇଭଳି ଭାବରେ ଗୁଣର ପ୍ରାଧାନ୍ୟ କେଉଁଠି ରହୁଛି ରଜଗୁଣର ଯେତେବେଳେ ପ୍ରାଧାନ୍ୟ ହୁଏ ସେତେବେଳେ ସୃଷ୍ଟି ହୁଏ ସୃଷ୍ଟି ହୁଏ ସେ କଥା ସେ କହୁଛନ୍ତି ମା ମିକ୍ଷସେ ତଦୁହନ ପରମାନୁକମ୍ପା ରଜଗୁଣର ପ୍ରାଧାନ୍ୟ ହୁଏ ସେ ଭଗବାନ ଇକ୍ଷଣ କରନ୍ତି ସେ ଯେଉଁ ଭୂତ ପ୍ରକୃତି ରହିଛି ସେ ଭୂତ ପ୍ରକୃତି ହେଉଛି ବହିରଙ୍ଗ ମାୟା ଶକ୍ତି ବହିରଙ୍ଗ ମାୟା ଭଗବାନଙ୍କର ସବୁକିଛି ଶକ୍ତି ଭଗବାନ ଛାଡ଼ିଦେଲେ ଆଉ କାହାର ଶକ୍ତି ନାହିଁ ଆମେ ମଧ୍ୟ ଭଗବାନଙ୍କ ଶକ୍ତି ତେଣୁ ଏ ଯେଉଁ ବହିରଙ୍ଗା ଶକ୍ତି ରହିଛି ଭୌତିକ ଜଗତ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ସବୁ ହେଉଛି ଏ ବହିରଙ୍ଗା ଶକ୍ତି ଭଗବାନଙ୍କର ଆଉ ରୁକ୍ମିଣୀ ଦେବୀ ହେଉଛନ୍ତି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଲକ୍ଷ୍ମୀ ଦେବୀ ଇଏ ହେଉଛନ୍ତି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଏବଂ ବହିରଙ୍ଗା ଶକ୍ତି ଯିଏ ସିଏ ସେ ଲକ୍ଷ୍ମୀ ଦେବୀଙ୍କର ବିସ୍ତାର ବହିରଙ୍ଗା ଶକ୍ତି ବା ଦୁର୍ଗା ଯେଉଁ ରହିଛନ୍ତି ସିଏ ହେଉଛନ୍ତି ଏଇ ଅନ୍ତରଙ୍ଗା ଶକ୍ତିଙ୍କର ଠାରୁ ଆସୁଛନ୍ତି ସିଏ ବହିରଙ୍ଗା ଶକ୍ତି ତେଣୁ ସେଇ ଦୃଷ୍ଟିରୁ ବର୍ତ୍ତମାନ ରୁକ୍ମିଣୀ ଦେବୀ ଯେଉଁ କହୁଛନ୍ତି କହିବାର ଉଦ୍ଦେଶ୍ୟ ହେଉଛି ନିଜକୁ ଏ ଦିନ ଭାବରେ ନିଜକୁ ଭାବୁଛନ୍ତି ମୁଁ ହେଉଛି ବହିରଙ୍ଗା ଶକ୍ତି ଭଗବାନଙ୍କର କିନ୍ତୁ ପ୍ରକୃତରେ ସେ ବହିରଙ୍ଗା ଶକ୍ତି ନୁହନ୍ତି ସେ ହେଉଛନ୍ତି ଅନ୍ତରଙ୍ଗା ଶକ୍ତି କିନ୍ତୁ ବହିରଙ୍ଗା ଶକ୍ତି ଯଦି ବା ଧରିଯାଏ ସେ ହେଉଛି ବହିରଙ୍ଗା ଶକ୍ତି ତଥାପି ଭଗବାନ ତାଙ୍କ ପ୍ରତି କୃପା କରନ୍ତି ଦୃଷ୍ଟି କରନ୍ତି ଦୃଷ୍ଟିପାତ କରନ୍ତି ତେଣୁ ଏଠି ରୁକ୍ମିଣୀ ଦେବୀ ସେ କଥା କହୁଛନ୍ତି ପ୍ରଭୁ ଆପଣ ଯେତେବେଳେ ମୋ ପ୍ରତି ଦୃଷ୍ଟି ପ୍ରକାଶ କରନ୍ତି ଦୃଷ୍ଟିପାତ କରନ୍ତି ସେ ଆପଣଙ୍କ ଅନୁକମ୍ପା ତେଣୁ ମୋର ଆପଣଙ୍କର ପାଦ ପଦରେ ଅନୁରାଗ ରହିଥାଉ ଏଇଭଳି ଭାବେ ଦିନ ଭାବରେ ପ୍ରାର୍ଥନାଟି କରୁଛନ୍ତି କିନ୍ତୁ ପ୍ରକୃତରେ ଭଗବାନ ତାଙ୍କ ପ୍ରତି ଉଦାସୀନ ନୁହନ୍ତି ଏଇ ଯେଉଁ 20 ଶ୍ଳୋକ କହିଲେ ସେ ଉଦାସୀନ ଭଗବାନ ତାଙ୍କ ପ୍ରତି ଉଦାସୀନ ନୁହନ୍ତି କାରଣ ଏଇଟାକୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ କିଭଳି ଭାବରେ ଉଦାସୀନ ନୁହନ୍ତି ନା ଯେତେବେଳେ ବର୍ଣ୍ଣନା କରାଯାଇଛି ତେଣୁ ରୁକ୍ମିଣୀ ଦେବୀଙ୍କର ବିବାହ ପ୍ରସଙ୍ଗରେ ଆମେ ଶୁଣୁଥିଲେ 52-53 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଆମେ ସବୁ ଆଲୋଚନା କରିଛେ ରୁକ୍ମିଣୀ ଦେବୀ ଗୋଟେ ଚିଠି ଲେଖିଥିଲେ ରାତି ପାଇଲେ ସେ ବିବାହ କରିଛନ୍ତି ଶିଶୁପାଳଙ୍କୁ କିନ୍ତୁ ତଥାପି ସିଏ ଗୋଟେ ବ୍ରାହ୍ମଣଙ୍କ ହାତରେ ଗୋଟେ ଚିଠି ଲେଖିଥିଲେ ଏବଂ ସେ ଚିଠି କ'ଣ ଲେଖିଥିଲେ ସେଇଟା ମଧ୍ୟ ସେ ବ୍ରାହ୍ମଣ ଯେଉଁ ଆସିଥିଲେ ଭଗବାନ ପାଖରେ ଆସି ପହଞ୍ଚିଗଲେ ଦ୍ୱାରକାରେ ପହଞ୍ଚିଗଲେ କୁଣ୍ଡିନପୁରରୁ ଦ୍ୱାରକା ସେ ଆସି ପହଞ୍ଚିଗଲେ ଏଭଳି ଭାବରେ ଭଗବାନ ତାଙ୍କୁ କିଭଳି ଭାବରେ ଆତିଥ୍ୟ ପ୍ରଦାନ କରିଛନ୍ତି ଆମେ ସବୁ ଶୁଣୁଥିଲେ ବର୍ଣ୍ଣନା କରାଯାଇଛି ଏମିତିକି ଭଗବାନ ତାଙ୍କର ପାଦ ସମ୍ଭାବନ କରୁଛନ୍ତି ବ୍ରାହ୍ମଣଙ୍କର ଏସବୁ ଆମେ ଶୁଣୁଥିଲେ ଆସି ପୂର୍ବରୁ ବର୍ଣ୍ଣନା କରାଯାଇଛି ପାଦ ସମ୍ଭାବନ କରୁଛନ୍ତି ତେଣୁ ସେ ବ୍ରାହ୍ମଣ ଯେତେବେଳେ ସେ ଚିଠିଟିକୁ ଦେଲେ ଭଗବାନ ଖୋଲିକିରି ସେଇଟା ଇଏ ହେଇଥିଲା ସିଲ୍ ହେଇଥିଲା ତାକୁ ଖୋଲିକିରି ଭଗବାନ ତାଙ୍କୁ ଦେଲେ ପଢ଼ିବା ପାଇଁ ଭଗବାନ ନିଜେ ଯଦି ପଢ଼ିଥାନ୍ତେ ଆମେ ଜାଣିନଥାନ୍ତେ କ'ଣ ରୁକ୍ମିଣୀ ଦେବୀ ରଚନା ଲେଖିଛନ୍ତି କ'ଣ ଲଭ୍ ଲେଟର୍ ଯେଉଁ ଲେଖା ହେଇଛି କ'ଣ ସେଇଟା ଆମେ ଜାଣିନଥାନ୍ତେ କିନ୍ତୁ ଭଗବାନ ସେ ରୁକ୍ମିଣୀ ଦେବୀଙ୍କର ଲଭ୍ ଲେଟର୍କୁ ମଧ୍ୟ ଆମକୁ ଶୁଣାଉଛନ୍ତି କାହିଁକି ନା ସେଇଭଳି ଭାବରେ ଆମେ ମଧ୍ୟ ଭଗବାନଙ୍କୁ ଭଲ ପାଇବା ପ୍ରେମ କରିବା ସେଥିପାଇଁ ଏ ଶିକ୍ଷା ଆମ ପାଇଁ ରହିଛି ତେଣୁ ଭଗବାନ ନିଜେ ନ ପଢ଼ିକିରି ସେ ବ୍ରାହ୍ମଣଙ୍କୁ ଦେଲେ ପଢ଼ିବା ପାଇଁ ସେସବୁ ଶ୍ଳୋକ ଆମେ ସବୁ ଶୁଣୁଥିଲେ ବର୍ଣ୍ଣନା କରାଯାଇ 53 ଅଧ୍ୟାୟରେ ତା ଦେହରେ ଗୋଟେ ଶ୍ଳୋକରେ ସେଠି କହୁଛନ୍ତି ଭଗବାନ କହୁଛନ୍ତି ଯେ ରୁକ୍ମିଣୀ ଦେବୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଆପଣଙ୍କୁ ମୁଁ ଶୁଣିଲା ପରଠାରୁ ମୋର ଆଉ ରାତିରେ ନିଦ୍ରା ହେଉନାହିଁ ଏବଂ ଭଗବାନ ମଧ୍ୟ ସେଇଆ କହିଲେ ମୁଁ ମଧ୍ୟ ତାଙ୍କୁ ଏତେ ଭଲ ପାଉଛି ମୋର ମଧ୍ୟ ରାତିରେ ନିଦ୍ରା ହେଉନାହିଁ ଏଇଭଳି ଭାବରେ କହିଛନ୍ତି ଏଇଥିରୁ ଆମେ ଜାଣିବା ଭଗବାନ କିଭଳି ତାଙ୍କୁ ଭଲ ପାଉଥିଲେ, ତେଣୁ ତାଙ୍କ ପ୍ରତି ଉଦାସୀନ ନୁହନ୍ତି। ତେଣୁ ଏଇଭଳି ଭାବରେ ଦୁଇଟି ଯେଉଁ ସ୍ଥିତି ରହିଛି, ଏଇ ବହିରଙ୍ଗା ଶକ୍ତି ମଧ୍ୟ ଭଗବାନ ରୁକ୍ମିଣୀ ଦେବୀଙ୍କର ଶକ୍ତିର ବିସ୍ତାର, ରୁକ୍ମିଣୀ ଦେବୀଙ୍କର ବିସ୍ତାର ହେଉଛନ୍ତି ବହିରଙ୍ଗା ଶକ୍ତି। ତେଣୁ ଦୁଇ ଭାବରେ ଭଗବାନ ଉଦାସୀନ ହେଲେ ମଧ୍ୟ ଏ ଭୂତ ପ୍ରକୃତି ପ୍ରତି ସେ ଈକ୍ଷଣ କରନ୍ତି, ଉଦାସୀନ ଭାବରେ ଈକ୍ଷଣ କରନ୍ତି, ତାଙ୍କର କୌଣସି ଆସକ୍ତି ନଥାଏ, ଉଦାସୀନ ଭାବରେ ଈକ୍ଷଣ କରନ୍ତି, କିନ୍ତୁ ତା ଦେହରେ ଭୌତିକ ଜଗତ ସୃଷ୍ଟି ହୁଏ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ଏଇଭଳି ଭାବରେ ଏ ଯେଉଁ ରହିଛି ଭଗବାନ ଆ ପୂର୍ବରୁ ଯେଉଁଠି ନିଜର 16 ଦୋଷ ପ୍ରଦର୍ଶନ କରିଥିଲେ, ଏଇ ଶ୍ଳୋକରେ ସେ ସମସ୍ତ ଦୋଷକୁ ଖଣ୍ଡନ କରିଛନ୍ତି। ଭଗବାନ କେଉଁଠି ଦୋଷ ଆସିବ ନାହିଁ, ସେ ସବୁ ଖଣ୍ଡନ କରିଛନ୍ତି। ତେଣୁ ଏଠି କହୁଛନ୍ତି ଆମର ସନାତନ ଗୋସ୍ୱାମୀ କହୁଛନ୍ତି ଯେ କ'ଣ, ସନାତନ ଗୋସ୍ୱାମୀ କହୁଛନ୍ତି ହେ ଅମ୍ବୁଜାକ୍ଷ ହେ ପରମ ସୁନ୍ଦର ଇତି ଅର୍ଥ, କେତେ ସୌନ୍ଦର୍ଯ୍ୟ ଭଗବାନଙ୍କୁ ରହିଛି ତାକୁ ବର୍ଣ୍ଣନା କରିହେବ ନାହିଁ, ଅବର୍ଣ୍ଣନୀୟ, ବର୍ଣ୍ଣନା କରିହେବନି ଭଗବାନଙ୍କ ସୌନ୍ଦର୍ଯ୍ୟକୁ। କିନ୍ତୁ ତଥାପି ଯେତେ ଦୂର ପାରାଯାଏ ବର୍ଣ୍ଣନା କରାଯିବ, ସେଇଟା ଅମ୍ବୁଜାକ୍ଷ ମାଧ୍ୟମରେ, ଏଇ ସୁନ୍ଦର ନୟନ ମାଧ୍ୟମରେ ବା ପଦ୍ମ ନୟନ ମାଧ୍ୟମରେ ଏଇଟାକୁ ପ୍ରକାଶ କରାଯାଉଛି। ପରମ ସୁନ୍ଦର ଇତି ଅର୍ଥ, ଏତେ ସୌନ୍ଦର୍ଯ୍ୟ ତାଙ୍କର ରହିଛି। ଅତଃ ତୋ ଚରଣୟୋ ଅନୁରାଗସ୍ତୁ, ଶ୍ରୀ ଭଗବାନ ଏଇ ଭୌତିକ ଜଗତରେ ଯେଉଁ ରହିଛି ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଯାହାର ଯେଉଁ ଯେତିକି ଐଶ୍ୱର୍ଯ୍ୟ ଅଧିକା ରହିଛି ଅନ୍ୟମାନେ ସମସ୍ତେ ତାଙ୍କ ପ୍ରତି ସେହିଭଳି ଭାବରେ ଆକର୍ଷିତ ହୁଅନ୍ତି। ଯାହାର ଯଦି ବହୁତ ଧନ ରହିଛି ଅନ୍ୟମାନେ, ଯାହାର ଧନ ନାହିଁ ସେ ଆକର୍ଷିତ ହୋଇଯିବ, ଯାହାର ବହୁତ ସୌନ୍ଦର୍ଯ୍ୟ ରହିଛି ଯାହାର ସୌନ୍ଦର୍ଯ୍ୟ ନାହିଁ ସେ ଆକର୍ଷିତ ହୋଇଯିବ ତାଙ୍କ ପ୍ରତି, ବା ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ଅଧିକ ସୌନ୍ଦର୍ଯ୍ୟ ରହିଥିବ ତାଙ୍କ ପ୍ରତି ସେ ଆକର୍ଷିତ ହେବେ। ଭୌତିକ ଜଗତ ହେଉଛି ସେଇଭଳି ଭାବରେ, ମାନେ ଭୌତିକ ଜଗତ ନାହିଁ, ସବୁଠି ସେଇଆ ସୁସ୍ଥ, ସେ ହେଉଛି କ'ଣ ପ୍ରକୃତିର ନିୟମ ହେଉଛି ସେଇଟା, ଯାହାର ଐଶ୍ୱର୍ଯ୍ୟ ସବୁ ରହିଛି ସେ ସମସ୍ତଙ୍କୁ ଆକର୍ଷିତ କରିବେ। ଭଗବାନ ହେଉଛନ୍ତି କୃଷ୍ଣ, ସମସ୍ତଙ୍କୁ ଆକର୍ଷିତ କରନ୍ତି। ତେଣୁ ତୋ ଚରଣୟୋ ଅନୁରାଗସ୍ତୁ, ଆପଣଙ୍କ ପାଦ ପଦ୍ମରେ ଆମର ଅନୁରାଗ ରହୁ, ଏହିଭଳି ଭାବରେ ପ୍ରାର୍ଥନା କରିଛନ୍ତି। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ ହେଉଛନ୍ତି, ଲକ୍ଷ୍ମୀ ଦେବୀ ହେଉଛନ୍ତି ଭଗବାନଙ୍କର ଅନ୍ତରଙ୍ଗା ପ୍ରକୃତି, ଉନ୍ନତତର ଶକ୍ତି ଭଗବାନଙ୍କର, ଏହି ଭୌତିକ ଶକ୍ତି ହେଉଛି ଭୂତ ପ୍ରକୃତି ରହୁଛି ଭଗବାନଙ୍କ ନିମ୍ନତର ଶକ୍ତି। ତେଣୁ ଇଏ ନିମ୍ନତର ଶକ୍ତି ଯେଉଁ ରହିଛି ବହିରଙ୍ଗା ଶକ୍ତି, ଭଗବାନଙ୍କର ଏଇ ଯେଉଁ ଉନ୍ନତତର ଶକ୍ତିର ଇଏ ହେଉଛି ବିସ୍ତାର। ତେଣୁ ସେଇ ଦୃଷ୍ଟିରୁ ଏଭଳି ଭାବରେ ଭଗବାନ ଉଦାସୀନ ହୁଅନ୍ତୁ ବା ଆସକ୍ତ ହୁଅନ୍ତୁ, ଯେକୌଣସି ଉପାୟରେ ତାଙ୍କ ସହିତ ସମ୍ବନ୍ଧ ରହିଛି ଯେକୌଣସି ଭାବରେ, କାରଣ ସିଏ ଯେଉଁ ଆସକ୍ତି ରହୁଛନ୍ତି ରୁକ୍ମିଣୀ ଦେବୀଙ୍କ ପ୍ରତି ଆସକ୍ତି ରହିଛି, ସେଥିପାଇଁ ସେ ଗଲେ ରାତାରାତି ଯାଇ ପହଞ୍ଚିଲେ, ଆମେ ଶୁଣୁଛେ ଏଇଟା ବର୍ଣ୍ଣନା କରାଯାଇଛି, ଦ୍ୱାରକାରୁ କୁଣ୍ଡିନପୁର ଯାଇ ପହଞ୍ଚିଲେ ରାତାରାତି ପହଞ୍ଚିଗଲେ, ରାତାରାତି ଏଇଭଳି ଭାବରେ ସ୍ପିଡ଼ରେ ଗଲେ କେତେ ଭଲ ପାଆନ୍ତି ଏଇଠୁ ଜାଣୁଛୁ ଆମେ, ଏଇଥିରୁ ଜାଣିବା, କାରଣ ବହୁତ ସେ ସମୟଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ, ଯଦି ପହଞ୍ଚିବାରେ ଯଦି ଡେରି ହୋଇଯାଇଥାନ୍ତା ଶିଶୁପାଳଙ୍କୁ ସେ ବିବାହ କରିଦେଇଥାନ୍ତେ, ଯାଇକି ଯେତେବେଳେ ଭଗବାନ ପହଞ୍ଚନ୍ତି ବିବାହର ଜଷ୍ଟ ପୂର୍ବରୁ ଯାଇ ପହଞ୍ଚିଗଲେ, ଭଗବାନଙ୍କ କାର୍ଯ୍ୟ ସବୁ ଏଇଭଳି ଭାବରେ ଲାଷ୍ଟ ମୋମେଣ୍ଟରେ ସେସବୁ ହେବ। ହଁ, ଯେମିତି ଆମେ ଶୁଣୁଛେ ଅଜାମ୍ବିଳ ଯେଉଁ ରହିଛି କ'ଣ, ଗୋଟିଏ ସେକେଣ୍ଡ ଡେରି ହୋଇଯାଇଥିଲେ ସେ ଯମପୁରୀକୁ ଯାଇଥାନ୍ତେ, ମାନେ ନର୍କକୁ ଯାଇଥାନ୍ତେ, ସେ ଯେଉଁ ପାସ ପକାଇ ଦେଇଥିଲେ ଯମରାଜଙ୍କ ଦୂତମାନେ, ଅଜାମିଳର ଯେଉଁ ଭିତରେ ଯେଉଁ ଶରୀର ରହିଛି ଅନ୍ତ ଶରୀରରେ ଗୋଟେ ଯାତନା ଶରୀର ଦେଇକରି ତାର ପାସ ପକାଇ ଦେଇଥିଲେ, ଜଷ୍ଟ ଟାଣିବା ପାଇଁ ବସିଛନ୍ତି, ସେହି ସମୟରେ ସେ ପୁଅକୁ ଡାକିଦେଲା, ପୁଅ ଖେଳୁଥିଲା ପାଖରେ 10-5 ବାଳକ, ତେଣୁ ନାରାୟଣ ବୋଲି ଡାକିଦେଲା, ଯେତେବେଳେ ଡାକିଦେଲା ସେହି ସମୟରେ ଆସି ପହଞ୍ଚିଗଲେ ନାରାୟଣଙ୍କ ଦୂତମାନେ, ଗୋଟିଏ ସେକେଣ୍ଡ ଡେରି ହୋଇଯାଇଥିଲେ ସେମାନେ ନେଇ ପଳାଇ ଯାଇଥାନ୍ତେ, କିନ୍ତୁ ଭଗବାନଙ୍କର କାର୍ଯ୍ୟ ଏଥିରେ କୌଣସି ଡେରି ହେବ ନାହିଁ, ମାନେ କୁହାଯାଏ ଡେରି ହୁଏ କିନ୍ତୁ ସେଥିରେ କ'ଣ ଇଏ ନାହିଁ, ମାନେ କ'ଣ ଭଗବାନ କେ ପାସ୍ ଦେହର ହେ ମତ ଅନ୍ଧେର ନାହିଁ କ'ଣ ଏମିତି ଗୋଟେ ରହିଛି, ଗୋଟେ କଥା ରହିଛି। କିନ୍ତୁ ଏଇ ଯେଉଁ ରହିଛି ନିର୍ଦ୍ଦିଷ୍ଟ ସମୟରେ ଆମେ ଦେଖିବା ଦ୍ରୌପଦୀ, ଦ୍ରୌପଦୀ ଭଗବାନ ପ୍ରାର୍ଥନା କରୁଥିଲେ ଠିକ୍ ସମୟରେ ସେ ପ୍ରଦାନ କଲେ, ବସ୍ତ୍ର ପ୍ରଦାନ କଲେ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଦୃଷ୍ଟାନ୍ତ ରହିଛି। ଯେମିତି ଆମର ଯେଉଁ ଭକ୍ତ ସାଲବେଗ ରଚନା କରିଛନ୍ତି, ଯେଉଁ ରହିଛନ୍ତି ମୃଗୁଣୀ, ମୃଗୁଣୀ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, ଯଦି ଠିକ୍ ସମୟରେ ଭଗବାନ ତାଙ୍କୁ ଉଦ୍ଧାର ନ କରିଥାନ୍ତେ ତାହେଲେ ସେ ମୃତ୍ୟୁବରଣ କରିଥାନ୍ତା। ଗଜରାଜ ମଧ୍ୟ ସେଇଭଳି ଭାବରେ ମୃତ୍ୟୁ ସମୟ ଆସି ପହଞ୍ଚି ଯାଇଥିଲା ତାଙ୍କର। ଏଇଭଳି ଆମେ ଦେଖିବା ସବୁ ବହୁତ ଦୃଷ୍ଟାନ୍ତ ରହିଛି ଭଗବାନଙ୍କର, ଠିକ୍ ସମୟରେ ଭଗବାନ ସେସବୁ କାର୍ଯ୍ୟ କରିବେ। ତେଣୁ ଏ ପରୀକ୍ଷା ଭକ୍ତମାନଙ୍କ ପାଇଁ ପରୀକ୍ଷା, ଆମେ କେତେ ଇଏ କରିବା ଭଗବାନଙ୍କ ଉପରେ ବିଶ୍ୱାସ କରିବା, ସ୍ଥାପନ କରିବା ବା ନିର୍ଭର କରିବା, ଏ ପରୀକ୍ଷା କରୁଛନ୍ତି ଭଗବାନ। ଠିକ୍ ସମୟରେ ଭଗବାନ ତାଙ୍କର ସେ ସୀତାରାମ ହନୁମାନ ଯେଉଁ କି ଠିକ୍ ସମୟରେ ଭଗବାନ ତାଙ୍କର ସାହାଯ୍ୟଟାକୁ ପ୍ରେରଣ କରିବେ। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ଯେଉଁ କଥା ରହିଛି ଏସବୁ ଭଗବାନଙ୍କର ଏସବୁ ବିଭିନ୍ନ ପ୍ରକାର ସବୁ ରହିଛି, ତାଙ୍କର ଯେଉଁ ଗୁଣ ସବୁ ରହିଛି, ତାଙ୍କର କ'ଣ ତାଙ୍କର ସୌନ୍ଦର୍ଯ୍ୟ ରହିଛି ସବୁ ପ୍ରକାଶ କରାଯାଉଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟେ କଥା କହିଛନ୍ତି, ଦୁଇ ପ୍ରକାର ଅର୍ଥ ରହିଛି, ଦୁଇଟି ମିନିଂ ରହିଛି ଏଇଟା କହୁଛନ୍ତି। ସେଇଟା ତାଙ୍କର କେଉଁଥିରେ ଯେଉଁ ଟୀକାରେ କହୁଛନ୍ତି, ଦ ଇନର ମିନିଂ ଅଫ୍ ରୁକ୍ମିଣୀ ଷ୍ଟେଟମେଣ୍ଟ ଇଜ୍ ଆଜ୍ ଫଲୋଜ୍। ରୁକ୍ମିଣୀ ସେଡ୍, ଆକ୍ଚୁଆଲି ୟୁ ଆର୍ ଭେରି ଆଟାଚ୍ ଟୁ ମି ଆଜ୍ ଆଟେଷ୍ଟେଡ୍ ବାଇ ୟୁର ଓନ୍ ୱାର୍ଡ଼ସ୍। ଆଇ ଏମ୍ ଅଲ୍ସୋ ଥିଙ୍କିଂ ଏବାଉଟ୍ ହର୍ ସୋ ମଚ୍ ଦାଟ୍ ଆଇ କ୍ୟାନଟ୍ ସ୍ଲିପ୍ ଆଟ୍ ନାଇଟ୍। ଆମେ ଯେଉଁ କହିଲେ ଏଇଟା ଦଶମ ସ୍କନ୍ଧ 53 ଅଧ୍ୟାୟ 2 ଶ୍ଳୋକରେ ଭଗବାନ ନିଜେ କହିଛନ୍ତି, ରୁକ୍ମିଣୀ ଯେମିତି ଭଗବାନ ପ୍ରତି ଆସକ୍ତି ରହିଛି, ଭଗବାନଙ୍କ ମଧ୍ୟ ତାଙ୍କର ଭକ୍ତମାନଙ୍କ ପ୍ରତି ସେହିଭଳି ଭାବରେ ଆସକ୍ତି ରହିଛି। ନୁହଁ କେବଳ ଭକ୍ତ ଭଗବାନ ଭଲ ପାଆନ୍ତି ଆଉ ଭଗବାନ ଭକ୍ତଙ୍କୁ ପ୍ରତି ଉଦାସୀନ ହୋଇଯାଆନ୍ତି ତା ନୁହଁ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଶରଣରେ ଯିବେ ଭଗବାନ ତାଙ୍କୁ ସେହିଭଳି ଭାବରେ ତାଙ୍କ ପ୍ରତି ବ୍ୟବହାର କରିବେ। ଏମିତିକି ବର୍ଣ୍ଣନା କରାଯାଇଛି ଭଗବାନ ଭକ୍ତଙ୍କର ହୃଦୟରେ ଏଭଳି ଭାବରେ ବାନ୍ଧିକି ରହିଥାନ୍ତି, ପ୍ରେମ ବନ୍ଧନରେ, ଯେମିତି ଯଶୋଦା ମା ବାନ୍ଧିଦେଲେ ଭଗବାନଙ୍କୁ, ଭଗବାନ କିଏ ବାନ୍ଧିପାରିବ, ଏ ଭକ୍ତିରେ ବାନ୍ଧିଲେ ଯଶୋଦା ମା। ଆମେ ଗୋଟିଏ ମାସ କାଳ ତାଙ୍କୁ ଏଇ କ'ଣ ଯେଉଁ ଦୀପ ଦାନ କଲେ, ମା ଯଶୋଦା ତାଙ୍କୁ ବାନ୍ଧିଦେଲେ, ଭକ୍ତଙ୍କୁ ଭଗବାନଙ୍କୁ ବାନ୍ଧିଦେଲେ ଭକ୍ତ। ସେହିଭଳି ଭାବରେ ଭଗବାନ ଭକ୍ତ ଯେଉଁଭଳି ଭାବରେ ଭଗବାନ ଭଲ ପାଆନ୍ତି, ଭଗବାନ ମଧ୍ୟ ତା ସେହିଭଳି ଭାବରେ ଭଲ ପାଆନ୍ତି। ଏମିତିକି ଭଗବାନ କହୁଛନ୍ତି ଗୋପୀମାନଙ୍କୁ, ମୁଁ ତୁମର ତୁମେ ଯେଉଁଭଳି ଭାବରେ ମୋତେ ଭଲ ପାଉଛ ମୁଁ ତୁମକୁ ସେହିଭଳି ଭଲ ପାଇପାରୁନାହିଁ, ମୁଁ ସେଥିପାଇଁ ଋଣୀ ରହିଗଲି। ଏ କଥାଟି ଦଶମ ସ୍କନ୍ଧ 30 ଅଧ୍ୟାୟରେ 32 ଅଧ୍ୟାୟରେ ଭଗବାନ କହିଛନ୍ତି, କାରଣ ଗୋପୀମାନେ ସବୁକିଛି ତ୍ୟାଗ କରି ଭଗବାନଙ୍କର ଶରଣରେ ଯାଇଥିଲେ, କିନ୍ତୁ ଭଗବାନ ତ ଆଉ ସେଭଳି କରିପାରିବେନି ନା, ଭଗବାନ ସମସ୍ତଙ୍କୁ ତ୍ୟାଗ କରିକିରି କେବଳ ଗୋପୀମାନଙ୍କୁ ଶରଣ ଯିବେ ତା ନୁହଁ। ତେଣୁ ସେହି ଦୃଷ୍ଟିରୁ ଭଗବାନ କହିଲେ ମୁଁ ତୁମ ପାଖରେ ଋଣୀ ରହିଗଲି। ତେଣୁ ଭଗବାନ ଏଇଥିରୁ ଆମେ ଜାଣିବା ଭଗବାନ କିଭଳି ଭାବରେ ତାଙ୍କ ଭକ୍ତଙ୍କୁ ଭଲ ପାଆନ୍ତି। ଦଶମ ସ୍କନ୍ଧ 53 ଅଧ୍ୟାୟରେ ସେ କଥାଟି କହିଛନ୍ତି ଯେ ଭଗବାନ ପ୍ରକୃତରେ ରୁକ୍ମିଣୀଙ୍କ ପ୍ରତି ଆସକ୍ତି ରହିଛି, ୟେଟ୍ ଫ୍ରମ୍ ୟୋର୍ ଷ୍ଟେଟମେଣ୍ଟ ଉଦାସୀନ ବୟମ୍, 20 ନମ୍ବର ଶ୍ଳୋକ ଯେଉଁ କଥା କହିଥିଲେ ଏହାର ଅର୍ଥକୁ ମଧ୍ୟ ରୁକ୍ମିଣୀ ଦେବୀ ସେଇଟା ସତ୍ୟରେ ପରିଣତ କରିଛନ୍ତି ବା ସେଇଟାକୁ ତା'ର ସତ୍ୟତାକୁ ପ୍ରତିପାଦନ କରିଛନ୍ତି। ଉଦାସୀନ କେତେବେଳେ ହେଉଛନ୍ତି ନା ଯେତେବେଳେ ଭଗବାନ ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ଭୌତିକ ଜଗତ ଯେଉଁ ସୃଷ୍ଟି କରୁଛନ୍ତି ସେ ଯେଉଁ ଈକ୍ଷଣ କରନ୍ତି ଭୂତ ପ୍ରକୃତି ଉପରେ, ସେଇଟା ଉଦାସୀନ ଭାବରେ ସୃଷ୍ଟି ଈକ୍ଷଣ କରନ୍ତି। ଭଗବାନଙ୍କ ଭୌତିକ ଯେଉଁ ରହିଛି ଶକ୍ତି ରହିଛି ତା ସହିତ କୌଣସି ଟଚ୍ ନଥାଏ, ତା ସହିତ କୌଣସି ସଂଯୁକ୍ତ ହୁଅନ୍ତି ନାହିଁ, ସେ କେବଳ ଈକ୍ଷଣ କରନ୍ତି, ଈକ୍ଷଣ ମାଧ୍ୟମରେ ଭୂତ ପ୍ରକୃତିରେ ବିକାର ସୃଷ୍ଟି କରନ୍ତି। ଯେଉଁ ସୃଷ୍ଟି ଯେଉଁ ବିକାର ସୃଷ୍ଟି ହେଲା ପରେ ଭୌତିକ ଜଗତ ସୃଷ୍ଟି ହୁଏ। ଦେଖନ୍ତୁ କେତେ ବିରାଟ ଭୌତିକ ଜଗତ ରହିଛି, ଏଇଭଳି ଭାବରେ ଅନେକ ବିଶ୍ୱବ୍ରହ୍ମାଣ୍ଡ ରହିଛି। ଏଇ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡର କଥା ଆମେ ଜାଣିନାହିଁ, ବୈଜ୍ଞାନିକମାନେ ଜାଣିନାହାନ୍ତି, ଚନ୍ଦ୍ରକୁ ପଠାଉଛନ୍ତି ଯାନ ପଠାଉଛନ୍ତି ଜାଣିବା ପାଇଁ, ବା ମଙ୍ଗଳ ଗ୍ରହକୁ ପଠାଉଛନ୍ତି ଯାନ କ'ଣ ଅଛି ବୋଲି, ଜାଣିନାହାନ୍ତି ପୃଥିବୀ ବାହାରେ ଆଉ କ'ଣ ଅଛି ଜାଣିନାହାନ୍ତି ସେମାନେ। ଏଭଳି ଭାବରେ ତାଙ୍କର ଜ୍ଞାନ, କିନ୍ତୁ ଆମ ଶାସ୍ତ୍ରରେ ସୁବର୍ଣ୍ଣନା କରାଯାଇଛି ଉନ୍ନତ ଲୋକମାନଙ୍କର କିଭଳି ଜୀବନଶୈଳୀ ରହିଛି, ଏସବୁ ବର୍ଣ୍ଣନା କରାଯାଇଛି ଶାସ୍ତ୍ରମାନଙ୍କରେ। ତେଣୁ ଏଇ ଭୌତିକ ଜଗତ ଯେଉଁ ରହିଛି, କେତେ ବିସ୍ତାର ରହିଛି, 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, କୋଟି କୋଟି ସଂଖ୍ୟାରେ ଗୋଟି 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 ପ୍ରକାର ଜୀବ କୋଟି କୋଟି ସଂଖ୍ୟାରେ ରହିଛନ୍ତି। ଯେଉଁ ଆମେ ଦେଖୁଛେ ପିମ୍ପୁଡ଼ିମାନେ ସବୁ ଲାଇନ୍ ଲାଗିଥିବେ, ତାକୁ ଗଣିପାରିବା କେତେ ପିମ୍ପୁଡ଼ି ରହିଛନ୍ତି? ଖାଲି ମନୁଷ୍ୟମାନଙ୍କର ଗଣନା କରାଯାଉଛି ଏତିକି, 800 କୋଟି ପାଖାପାଖି ହୋଇଗଲାଣି ବୋଲି କୁହାଯାଉଛି। ଏଇଭଳି ଭାବରେ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ତାପରେ ପୁଣି ସବୁ ଉନ୍ନତ ଲୋକମାନେ ରହିଛି, ନିମ୍ନ ଲୋକ ସବୁ ରହିଛି, ଏଭଳି ତାଙ୍କର ସବୁ ଯଦି ହିସାବ କରିବା କେତେ କୋଟି କୋଟି ଜୀବ ହେଲେଣି। ଏଇଭଳି ଭାବରେ ବହୁତ ବ୍ରହ୍ମାଣ୍ଡ ରହିଛି, ଅନେକ ବ୍ରହ୍ମାଣ୍ଡ ରହିଛି, ଗୋଟିଏ ବ୍ରହ୍ମାଣ୍ଡ ନୁହଁ, ଅନେକ। ଆମେ ଚିନ୍ତା କରିପାରିବା ନାହିଁ ଏସବୁ ସୃଷ୍ଟି କେମିତି ହେଉଛି। ଭଗବାନଙ୍କୁ ଆମର ଏଇ ରଘୁନନ୍ଦନ ଧାମରେ ଆମେ ଏଇଟା କରିବା ସେଇଟା କରିବା ପାଇଁ ଚାଲିଛି କାମ, ଠୁକ୍ଠାକ୍ ଚାଲିଛି, ସରୁ ନାହିଁ ଏଇଭଳି। କିନ୍ତୁ ଭଗବାନଙ୍କର ଯେଉଁ ସୃଷ୍ଟି ହେଇଛି, ଅନେକ ଅନେକ ପରିଶ୍ରମ କରିକି ଭଗବାନ ସୃଷ୍ଟି କରୁଛନ୍ତି, ତା ନୁହଁ, କେବଳ ଇକ୍ଷଣ ମାଧ୍ୟମରେ ସୃଷ୍ଟି କରୁଛନ୍ତି, ବିକାର କରିଦେଉଛନ୍ତି। ଏଇ ଯେଉଁ ସତରଜତମ ଗୁଣଟି, ତିନୋଟି ଗୁଣଟି ରହିଛି ସାମ୍ୟ ଅବସ୍ଥାରେ, ସାମ୍ୟ ଅବସ୍ଥାରୁ ବୈଷମ୍ୟ ପ୍ରଦାନ ଇକ୍ଷଣ ମାଧ୍ୟମରେ ସେଇଟା ବୈଷମ୍ୟ ହେଇଯାଉଛି। ବୈଷମ୍ୟ ହେଲେ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହେଉଛି, ଚାଲିଛି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ। ମଞ୍ଜି ଆମେ ପୋତିଦେଲେ ଭୂମିରେ, ମଞ୍ଜି ପୋତିଦେଲେ ସେ କେମିତି ଗଛ ହେଉଛି, ତା ଦେହରେ କେମିତି ଫଳ ଅଙ୍କୁରୋଦ୍ଗମ ହେଉଛି, କେମିତି ପତ୍ର ଆସୁଛି, କେମିତି ଫୁଲ ଆସୁଛି, କେମିତି ଫଳ ଆସୁଛି, କେମିତି ଏସବୁ ରହୁଛି, କିଏ କ'ଣ କରୁଛି, ଭଗବାନ ଆସି କରୁଛନ୍ତି। ଭଗବାନଙ୍କ ସୃଷ୍ଟି ଏଇଭଳି ଭାବରେ ଅଟୋମେଟିକ୍ ଅଟୋମେଟିକ୍ ଭଗବାନ ଏଭଳି ଭାବରେ ବ୍ୟବସ୍ଥା କରିଦେଇଛନ୍ତି, ମଞ୍ଜିଟେ ପକାଇଦେଲେ ଗଛ ହେବ, ଏବଂ ସେ ଗଛରୁ ଅନେକ ପ୍ରକାର ଫଳ ହେଇକିରି କୋଟି କୋଟି ମଞ୍ଜି ବାହାରିବ। ଏଇଭଳି ଭାବରେ ଭଗବାନଙ୍କ ସୃଷ୍ଟି, ସୃଷ୍ଟିର ରହସ୍ୟ, ବିଚିତ୍ର ସୃଷ୍ଟି ଭଗବାନଙ୍କର। ଏ ଯେଉଁ ସୃଷ୍ଟି କରୁଛନ୍ତି କେଭଳି କରୁଛନ୍ତି, କେବଳ ଇକ୍ଷଣ ମାଧ୍ୟମରେ ଭଗବାନ ଆସିକିରି ସବୁ ବହୁତ ପ୍ରକାର ତିଆରି କରିକିରି ଏସବୁ କରିକିରି ସେଇଟା ଏସବୁ ନୁହଁ, କେବଳ ଇକ୍ଷଣ ମାଧ୍ୟମରେ ସବୁ ସୃଷ୍ଟି କରୁଛନ୍ତି। ଭଗବାନଙ୍କ ସୃଷ୍ଟି ହେଉଛି ଏଭଳି ଭାବରେ, ଭଗବାନଙ୍କର ଏଇ ଯେଉଁ ରହିଛି ତାଙ୍କର ଗୁଣ ଏସବୁ ରହିଛି, ସବୁ କାର୍ଯ୍ୟବଳୀ ରହିଛି, କ'ଣ ସବୁ ଆଲୋଚନା କରାଯିବ, ଚିନ୍ତା କଲେ ଜଣେ ଚିନ୍ତା କରିପାରିବ ନାହିଁ, ଏଭଳି ରହିଛି ଭଗବାନଙ୍କର କଥା ସବୁ ରହିଛି। ଏମାନେ ସବୁ ଭଗବାନଙ୍କ ଶକ୍ତି, ଏମାନେ ସବୁ ଜାଣନ୍ତି, ଲକ୍ଷ୍ମୀଦେବୀ ଭଗବାନଙ୍କ ଶକ୍ତି, ସେ ହେଉଛନ୍ତି ସୀତା ଦେବୀ, ସେ ହେଉଛନ୍ତି ରୁକ୍ମିଣୀ ଦେବୀ, ସେ ହେଉଛନ୍ତି ଲକ୍ଷ୍ମୀ ଦେବୀ, ସେଇ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି ସେମାନେ ସବୁ। ତେଣୁ ସେ ଏଭଳି ଭାବରେ ଯେଉଁ କହିଥିଲେ ତାର ଅର୍ଥ ହେଉଛି ଏଇଟା, ଦୁଇଟିର ଅର୍ଥ ରହିଛି। ଉଦାସୀନ ଭାବରେ ଯେତେବେଳେ ଦୃଷ୍ଟିପାତ କରୁଛନ୍ତି ଭୌତିକ ଭୂତ ପ୍ରକୃତି ଉପରେ, ସେତେବେଳେ ଭୂତ ପ୍ରକୃତି ସୃଷ୍ଟି କ୍ରିୟା ଆରମ୍ଭ ହେଉଛି, ସୃଷ୍ଟିକ୍ରିୟା ଏହିଭଳି ଭାବରେ ଭଗବାନ ସୃଷ୍ଟି କରନ୍ତି। କେବଳ ଇଚ୍ଛା ଯେତେବେଳେ ଚାହାନ୍ତି, କେବଳ ଇକ୍ଷଣ ମାଧ୍ୟମରେ ଭଗବାନ ସୃଷ୍ଟି କରନ୍ତି, ଇଏ ଭଗବାନଙ୍କର ଶକ୍ତି। ଏବଂ ଭୌତିକ ଜଗତ ଯଦି ପ୍ରତି ଇକ୍ଷଣ କରନ୍ତି, ସେଇଟା ଉଦାସୀନ ଭାବରେ କରନ୍ତି, କେଉଁଠି ଆସକ୍ତି ଭାବରେ କରନ୍ତି, ତା ନୁହଁ, ଉଦାସୀନ ଭାବରେ। ତାଙ୍କର ଆସକ୍ତି ରହିଛି ଚିତ୍ ଜଗତ ପ୍ରତି, ଚିତ୍ ଜଗତରେ ସେ ଆସକ୍ତି ଭାବରେ କାର୍ଯ୍ୟ କରନ୍ତି, କିନ୍ତୁ ଭୌତିକ ଭୂତ ପ୍ରକୃତି ପ୍ରତି ଉଦାସୀନ ଭାବରେ ଦୃଷ୍ଟିପାତ କରନ୍ତି। କିନ୍ତୁ ଏଇଠି ଯେଉଁ ଜୀବମାନେ ସବୁ ରହିଛନ୍ତି, ଏମାନେ ଯେତେବେଳେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୁଅନ୍ତି, ଭଗବାନ ସେ ସମୟରେ ଭାବର ଆଦାନ ପ୍ରଦାନ ହୁଏ, ଭଗବାନ ତାଙ୍କ ପ୍ରତି ଆସକ୍ତି ତାଙ୍କ ପ୍ରତି ଆସେ, ଆସକ୍ତିରେ କାର୍ଯ୍ୟ କରନ୍ତି। ତେଣୁ ଏକାଧାରରେ ଭଗବାନ ଆସକ୍ତି ରହିଛି ରୁକ୍ମିଣୀଙ୍କ ପ୍ରତି, ଏବଂ ଉଦାସୀନ ମଧ୍ୟ ରହିଛି। ତେଣୁ ଏଇ ଯେଉଁ ଶ୍ଳୋକରେ ଯେଉଁ ଭଗବାନ ଯେଉଁ କହିଥିଲେ ମୁଁ ଉଦାସୀନ, ସେଇଟା ଖଣ୍ଡନ କରିଛନ୍ତି। ତେଣୁ ଆ ପରେ ଆଉ 2ଟି ଶ୍ଳୋକ କହିବେ, 2ଟି ଶ୍ଳୋକରେ ଭଗବାନଙ୍କର ଗୁଣଗାନ କରିକିରି ତାଙ୍କର କଥାକୁ ବିଶ୍ରାମ ଦେବେ। 48 ଏଇ ଅଧ୍ୟାୟରେ 69ଟି ଶ୍ଳୋକ ରହିଛନ୍ତି, ତାପରେ ଭଗବାନ ତାଙ୍କୁ କହିବେ କିଭଳି ଭାବରେ ଭଗବାନ ଯେଉଁ ସବୁ କଥା କହିଥିଲେ, କାରଣ କ'ଣ ନା ସେ ଚାହୁଁଥିଲେ ଦେଖିବା ପାଇଁ ରୁକ୍ମିଣୀ ଦେବୀ କ୍ରୋଧ ପ୍ରକାଶ କଲେ ତାଙ୍କର ସୌନ୍ଦର୍ଯ୍ୟ କିଭଳି, କ୍ରୋଧରେ ତାଙ୍କର କିଭଳି ସୌନ୍ଦର୍ଯ୍ୟ, ଭଗବାନ ସିଏ ସବୁ ରସର ଆଧାର, ସିଏ ସବୁ ରସ ବୈଷ, ଯେତେ ରସ ରହିଛି ସବୁ ରସର ଆଧାର ସିଏ ତାଙ୍କ ପାଖରୁ ଆସୁଛି ସବୁ ରସ। ଏଭଳି ଭାବରେ ଆମେ କଥା ବିଶ୍ରାମ ଦେବା। ତେଣୁ ବର୍ତ୍ତମାନ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି ଆମର କଥାକୁ ବିଶ୍ରାମ ଦେବା।